ভগবতে বাসুদেবায়। শ্রীমদ ভাগবতম দশম স্কন্ধ ସତେଇଶତମ ଅଧ୍ୟାୟରୁ ଆମମାନେ ଶ୍ରବଣ କରୁଥିଲେ ବ୍ରହ୍ମାଜୀଙ୍କର ଦ୍ୱାରା ପ୍ରେରିତ ହୋଇ ଅନୁତାପ ହୃଦୟରେ ନିଜର ଅପରାଧକୁ ନିଜେ ସ୍ୱୀକାର କରୁଛନ୍ତି ଇନ୍ଦ୍ର। କିଭଳି କୃଷ୍ଣଙ୍କୁ ସେ ମର୍ତ୍ତ୍ୟ ବୁଦ୍ଧି କରି ସାତ ଦିନ ବ୍ରଜରେ ସେ ପୀଡ଼ା ଦେଇଥିଲେ, ବ୍ରଜବାସୀମାନଙ୍କୁ ଭକ୍ତ ଆଉ ଭଗବାନଙ୍କ ପ୍ରତି ଅପରାଧ କରିଥିଲେ, କିନ୍ତୁ ପ୍ରଭୁଙ୍କର ପରାକ୍ରମକୁ ସେ ଦର୍ଶନ କରିଥିଲେ ଏବଂ ବ୍ରହ୍ମାଙ୍କ ପାଖରୁ କୃଷ୍ଣଙ୍କର ମାଧୁର୍ଯ୍ୟ ଉଦାର୍ଯ୍ୟ କାରୁଣ୍ୟ ଗୁଣକୁ ଶ୍ରବଣ କଲା ପରେ ଅନ୍ତରରେ ସ୍ଥିର ନିଶ୍ଚୟ କଲେ ମୋତେ ପ୍ରଭୁଙ୍କ ପାଖକୁ ଯିବାକୁ ପଡ଼ିବ। ତେଣୁ ସୁରଭିଙ୍କୁ ଧରି ଯାଇଛନ୍ତି ବୃନ୍ଦାବନକୁ ଏବଂ ବୃନ୍ଦାବନରେ ଏକାକୀ କୃଷ୍ଣ ଥିଲାବେଳେ ତାଙ୍କୁ ପ୍ରାର୍ଥନା କରୁଛନ୍ତି, ସ୍ତୁତି କରୁଛନ୍ତି। ଗତକାଲି ଆମେ ଗୋଟିଏ ସ୍ତୁତିରୁ ଗୋଟିଏ ସ୍ତୁତି ଶୁଣୁଥିଲେ, ସତ୍ୱମ ବିଶୁଦ୍ଧମ ବିଶୁଦ୍ଧ ସତ୍ୱମ ତବ ଧାମ ଶାନ୍ତମ। ପ୍ରଭୁ ଆପଣଙ୍କ ଶ୍ରୀ ବିଗ୍ରହ ବିଶୁଦ୍ଧ ସତ୍ୱ, ମାୟା ଗୁଣରୁ ବା ପ୍ରାକୃତ ଗୁଣରୁ ଏଇ ଯେଉଁ ପ୍ରାକୃତ ଗୁଣର ଯେଉଁ ପ୍ରଭାବ ସେଇଟା ଭଗବାନଙ୍କ ନିକଟରେ ନାହିଁ, ଜୀବ ଅନ୍ତର ଭିତରେ ଅଛି। ସେଥିପାଇଁ ଜୀବଶକ୍ତି ଆମର ଗୋଟିଏ ଶକ୍ତି ରହିଲେ ଜୀବଶକ୍ତି, ଆମେ ହେଲେ ଜୀବଶକ୍ତି। ଭଗବାନ ଯେତେବେଳେ ମାୟାକୁ ଅଙ୍ଗୀକାର କରନ୍ତି, ଅଙ୍ଗୀକାର ତ ଗ୍ରହଣ କରିବେ, ସେ ଇଚ୍ଛା କରି ଜୀବ ସୃଷ୍ଟି ହୁଅନ୍ତୁ, ମାୟାକୁ ଅଧୀନ କରିକି କୃଷ୍ଣ ସିଧାସଳଖ ନୁହନ୍ତି। ତତ୍ତ୍ୱର ଯେଉଁ ବିଚାର ରହିଛି ନା, ଯେମିତି ଜଣେ କହିବେ ଏଣେ କୁହାଗଲା ଜୀବର ସ୍ୱରୂପ ହେ କୃଷ୍ଣର ନିତ୍ୟ ଦାସ, ଆମେ କୃଷ୍ଣଙ୍କର ନିତ୍ୟ ଦାସ। କିନ୍ତୁ ଆମର ଆମେ କାହାର ଅଂଶ? ଆମେ କୃଷ୍ଣଙ୍କର ଡାଇରେକ୍ଟ ଅଂଶ ନୁହନ୍ତି। ଜୀବ ଯେଉଁ ସୃଷ୍ଟି ହେଉଛି କାହା ପାଖରେ ଆସିକି ସୃଷ୍ଟି ହେଉଛି? ମହାବିଷ୍ଣୁଙ୍କ ପାଖକୁ ଆସିଲା ପରେ ନା, ଆଉ ମହାବିଷ୍ଣୁ ଯେତେବେଳେ ମାୟାକୁ ଅଙ୍ଗୀକାର କରିବେ ସେତୁ ସୃଷ୍ଟି ହେଉଛି। ଆମେ ଭଗବାନଙ୍କର ସିଧାସଳଖ ଅଂଶ ହେଇଥାନ୍ତେ ତାହେଲେ ଅଂଶିକି ଭୁଲିଯିବା କେମିତି? ମହାବିଷ୍ଣୁ ମାୟାକୁ ଅଙ୍ଗୀକାର କରିବେ, ଗ୍ରହଣ କରିବେ, ଅଧୀନ କରିବେ, ମୁଁ ଇଚ୍ଛା କରୁଛି ଜୀବ ସୃଷ୍ଟି ହୁଅନ୍ତୁ। ତ ମାୟାର ଟଚ୍ଟା ରହିଛି, ମାୟାର ଆମେ ସିଧାସଳଖ କୃଷ୍ଣଙ୍କର ଅଂଶ ନୁହନ୍ତି, ଆମେ ହଉଛେ ମହାବିଷ୍ଣୁଙ୍କର ଗର୍ଭଦଶା ବିଷ୍ଣୁ, କାରଣ ସେ ବିଷ୍ଣୁ ଗର୍ଭଦଶା ବିଷ୍ଣୁ, କ୍ଷୀରଦଶା ବିଷ୍ଣୁ, କାରଣ ଏଇ କାରଣ ସାଗର ସହନ କରିବେ, ବ୍ରହ୍ମାଣ୍ଡ ସୃଷ୍ଟି ହେବ, ବ୍ରହ୍ମାଣ୍ଡରେ ଜୀବ ସୃଷ୍ଟି ହେବେ, ତା ଭିତରେ ଗର୍ଭଦଶା ବିଷ୍ଣୁ, ସେ କାରଣ ସାହି ବିଷ୍ଣୁ ପୁଣି ନିଜକୁ ଗର୍ଭଦଶା ବିଷ୍ଣୁ ରୂପରେ ପ୍ରକାଶ କରି ସେ ବ୍ରହ୍ମାଣ୍ଡ ଅନ୍ତର ଭିତରେ ପ୍ରବେଶ କରି ସବୁ ଜୀବ ଆକ୍ଟିଭ ହେବେ, ପୁଣି ସେ ଗର୍ଭଦଶା ବିଷ୍ଣୁ ପୁଣି କ୍ଷୀରଦଶା ବିଷ୍ଣୁ ରୂପରେ ନିଜକୁ ବିସ୍ତାର କରିବେ, ସେ ସବୁ ଜୀବ ହୃଦୟରେ ପରମାତ୍ମା ରୂପରେ ସେ ରହିବେ। ତେଣୁ ଜୀବ ପାଖରେ ମାୟା ଶକ୍ତିର ସ୍ପର୍ଶ ରହିଛି, ସେଥିପାଇଁ ଆମକୁ ତଟସ୍ଥ ଶକ୍ତି ବୋଲି କୁହାଯାଏ। ଆମେ ଜୀବଶକ୍ତି, ଜୀବଶକ୍ତିରେ ହେଉଛି ତଟସ୍ଥ ଶକ୍ତି, ଭଗବାନ ପାଖରେ କେବଳ ଅନ୍ତରଙ୍ଗା ଶକ୍ତି, ଅନ୍ତରଙ୍ଗା ଶକ୍ତି ମାନେ ସେଠି ମାୟାର ସ୍ପର୍ଶ କିଛି ନାହିଁ। ମାୟାଟା ଗୋଟେ କ'ଣ? ତୁମେ ଜୀବର ଯେତେ ପ୍ରକାର ଦୋଷ ତୁମେ ଦେଖୁଛ ସେଟାକୁ ମାୟା ବୋଲି ଜାଣ, ଅତି ସଂକ୍ଷେପରେ ବୁଝିବା ପାଇଁ ତୁମେ ଅନିନ୍ଦ କାହା ଗୋଟେ ଦୋଷ ଦେଖୁଛ, ସେ ଲୋକଟା ଏମିତି କଥା କହୁଛି, ସେ ଲୋକର ସ୍ୱଭାବ ଏମିତି, ସେ ଲୋକଟା ରାଗି, ସେ ଲୋକଟା କାମୀ, ସେ ଲୋକଟା ଲୋଭୀ, ଯେତେ ପ୍ରକାର ଅବଗୁଣ ତୁମେ ଦେଖୁଛ ସବୁ ଗୁଣର ପ୍ରଭାବ, ଏଇଟା ଭଗବାନ ଅନ୍ତରଙ୍ଗା ଶକ୍ତିରେ ଏଇଟା ନାହିଁ। କେତେ ପ୍ରକାର ମନୁଷ୍ୟ ଅଛନ୍ତି ସେମାନଙ୍କର କେତେ ପ୍ରକାର ଗୁଣ ଦେଖ, ଯେତେ ପ୍ରକାର ତୁମେ ଗୁଣ ଦେଖୁଛ, ଯେତେ ପ୍ରକାର ସ୍ୱଭାବ ଦେଖୁଛ, ଏସବୁ ମାୟାର, ମାୟା ମାନେ ଗୁଣ ପ୍ରଭାବରୁ ସୃଷ୍ଟି ହେଇଛି, ଭଗବାନ ପାଖରେ ନାହିଁ, ଏଇଟା ଜୀବ ଶକ୍ତିରେ ଅଛି, ଅନ୍ତରଙ୍ଗା ଶକ୍ତିରେ ନାହିଁ। ଅନ୍ତରଙ୍ଗା ଶକ୍ତି ଚିତ୍ ଶକ୍ତିରେ କେବଳ ଜ୍ଞାନମୟ, ସେଠି ଏସବୁ କିଛି ଜିନିଷ ନାହିଁ। ନହେଲେ ଏ ଲିଟରେଚର ଯେଉଁ ଭାଗବତ ସବୁ ପଢ଼ୁଛେ ଏଇଟା ଗୋଟେ ଜ୍ଞାନ ପାଇଁ ନୁହେଁ, ଆମକୁ ସେ ଲେବୁଲକୁ ଯିବାକୁ ପଡ଼ିବ, ସେ ସ୍ଥିତିକୁ ଯିବାକୁ ପଡ଼ିବ, ନହେଲେ ଆମେ ଭଗବାନଙ୍କୁ ପାଇପାରିବାନି, ପ୍ରଭୁଙ୍କୁ ପାଇପାରିବାନି, ଦର୍ଶନ କରିପାରିବାନି, ସ୍ୱରୂପ ଦର୍ଶନ ଯେଉଁ ତାଙ୍କର ହେଇପାରିବନି। କିଛି ଶୁଦ୍ଧ ବିଶୁଦ୍ଧ ସତ୍ୱମ ତବ ଶାନ୍ତ ତବ ଧାମ ଶାନ୍ତମ, ରଜ ତମର ସ୍ପର୍ଶ ନାହିଁ, ସେଠି ସେ କହିଲେ ତମୋମୟମ ଧୋସ୍ତ ରଜସ୍ତମସ୍କମ, ରଜ ତମର ଗୁଣକୁ ଭଗବାନଙ୍କର ବିଗ୍ରହ ବିନାଶ କରେ, ତାଙ୍କର କୃପା ଆମ ପାଖରେ କ'ଣ? ରଜ ତମ ସତ୍ୱ ତିନି ଗୁଣ ଭିତରେ ରହିଲେ ଗୁଣ ପ୍ରଭାବ ଥିଲା ମାନେ ପ୍ରଭୁଙ୍କୁ ପାଇପାରିବେନି। ତେଣୁ ତଟସ୍ଥ ଶକ୍ତିରେ ଯେହେତୁ ଆମେ ରହିଛେ, ଆମର ଅଂଶ କାହାର? ମା ବିଷ୍ଣୁଙ୍କର ଅଂଶ ନା ଆମେ, ଭଗବାନଙ୍କ ଅଂଶ ନା। ସେହି ହିସାବରେ ଆମର ଯୋଗ୍ୟତା ଅଛି, ଭଗବାନଙ୍କ ଅଂଶ ହିସାବରେ ଆମର ଯୋଗ୍ୟତା ରହିଛି, ଆମେ ଭଗବାନଙ୍କୁ ଭଜନ କରିପାରିବା। ତଟସ୍ଥ ଶକ୍ତିରେ ଜୀବ ରହିଲା, ସେ ଚାହିଁଲେ ଯିବ କେଉଁଠିକି? ମାୟା ଶକ୍ତିକି ଯିବ, ସେ ଚାହିଁଲେ ଭଗବତ ଶକ୍ତିକି ଯିବ। ତାର ଇଚ୍ଛା କିଛି ରହିଛି, ଇଚ୍ଛା ଶକ୍ତିଟା ରହିଛି। ଏଥିପାଇଁ ମନୁଷ୍ୟର ଜନ୍ମଟାକୁ ଦୁର୍ଲଭ ବୋଲି କୁହାଯାଏ। ତାର ଇଚ୍ଛା ଶକ୍ତିରେ ସେ ନିଜେ ବିନିଯୋଗ କରିପାରିବ, କିନ୍ତୁ ପଶୁପକ୍ଷୀ ନୁହନ୍ତି, ସେମାନେ ସବୁ କର୍ମଫଳ ବାଧ୍ୟ। ତାଙ୍କ ଯେଉଁ ଶରୀର ଯେଭଳି ଅବସ୍ଥାରେ ଅଛନ୍ତି ସେଇଟା ଭୋଗିବା ପାଇଁ ବାଧ୍ୟ ହେବେ, ସେ ଇଚ୍ଛା କଲେ କିଛି କରିପାରିବେ। କିନ୍ତୁ ମନୁଷ୍ୟର ଇଚ୍ଛା ଶକ୍ତିଟାକୁ ଦିଆଯାଇଛି, ଏଇଟା ଇଣ୍ଡିପେଣ୍ଡେଣ୍ଟ, ଦେବତାମାନଙ୍କର ବି ନାହିଁ, ମନୁଷ୍ୟର କେବଳ ଅଛି। ସେଥିପାଇଁ ମନୁଷ୍ୟ ଜନ୍ମଟା ଦୁର୍ଲଭ। ଏ ସ୍ୱତନ୍ତ୍ରତା ହେଉଛି ମନୁଷ୍ୟର ଗୋଟେ ଦୁର୍ଲଭ ରତ୍ନ ଭଗବାନ ଦେଇଛି। ସ୍ୱତନ୍ତ୍ରତା ଯୋଉ ଇଣ୍ଡିପେଣ୍ଡେଣ୍ଟ ରହିଛି, ସ୍ୱତନ୍ତ୍ରତା, ଏଇଟା ମନୁଷ୍ୟ ପାଇଁ ଗୋଟେ ବହୁତ ବଡ଼ ଗିଫ୍ଟ ପ୍ରଭୁଙ୍କର। ସେ ଚାହିଁଲେ ମାୟା ଶକ୍ତିରେ ରହିବ, ଚାହିଁଲେ ଭଗବାନଙ୍କ ଶକ୍ତିରେ ରହିବ। କିନ୍ତୁ ତାର ଚାହିଁବାଟା ବର୍ତ୍ତମାନ ଜଣେ ଯୁକ୍ତି କରିବ, ମୁଁ ତ ଚାହୁଁଛି ଭଗବାନଙ୍କର ଭକ୍ତି କରିବା ପାଇଁ, ମୋର କାହିଁ ଭକ୍ତି ମୁଁ କରିପାରୁନି, ମୁଁ ଚାହୁଁଛି। ନାଇଁ ନାଇଁ ନାଇଁ, ଜୀବର ଯୋଉ ଅନାଦି କାଳରୁ ବିସ୍ମୃତ ଅବସ୍ଥା ଯୋଉ ରହିଛି କୃଷ୍ଣ ବୋଲି, ସେଇ ଜୀବ ଅନାଦି, ଅନାଦି ଶବ୍ଦ ତ ଲାଗୁଛି ଅନାଦି ବହିର୍ମୁଖ, ଗୋଟେ ଦୁଇ ଦିନିଆ କଥା କି ଏଇଟା? ଅନାଦି କାଳର, ଅନାଦି କାଳରୁ ବହିର୍ମୁଖ ପୁରା ହେଇଛି, ଭୁଲି ଯାଇଛି ଭଗବାନଙ୍କୁ, ଭଗବାନଙ୍କର ନାମ ରୂପ ଗୁଣ ଲୀଳା ବିଗ୍ରହ କିଛି ସମ୍ପର୍କ ନାହିଁ, ଆଉ କେବଳ ଶରୀର ଉପରେ ଶରୀର ପରିବର୍ତ୍ତନ କରି କରିକି ଆସିଛି, ଆଉ ସବୁ ଶରୀରର ଭାବନା ଗୁଡ଼ାକ ଆମ ମନ ଭିତରେ ରହିଛି। ଯେଉଁ ଯେଉଁ ଶରୀରରେ ଯେମିତି ଥିଲା, ପଶୁ ଥିଲେ ବାଘ ଥିଲେ ଆମିଷ ଖାଇଥିଲେ, ଏ ସାପ ଥିଲ ଏ କୁମୁସା ଖାଇଥିଲ, ସେଥି ସାପର ସର୍ପର ସ୍ୱଭାବ ଭୟଙ୍କର ସ୍ୱଭାବ, ବ୍ୟାଘ୍ର ସ୍ୱଭାବ ହିଂସ୍ର ସ୍ୱଭାବ, ଯାହାର ଯେଉଁ ସ୍ୱଭାବ ଗୁଡ଼ା ସେ ଭାବନା ଗୁଡ଼ା ସବୁ ଜୀବର ଭିତରେ ରହିଛି। କିନ୍ତୁ ଅଲଗା ଜୋନରେ ଥିଲାବେଳେ କିଛି ପୁଣ୍ୟ ବଳରେ ଯେ ମନୁଷ୍ୟ ଜନ୍ମକୁ ସେ ପାଇଛି, ଏ ମନୁଷ୍ୟ ଜନ୍ମରେ ଯେ ଆମେ ଡାଇରେକ୍ଟ ଆସି ଭକ୍ତ ହେଇଗଲେ ଏମିତି ନାହିଁ, ଏଭଳି କେତେ ଜନ୍ମ ଆମର ଯାଇଥିବ ମନୁଷ୍ୟ ଜନ୍ମରେ, ଭକ୍ତ ଜନ୍ମଟା ଯୋଉ ଭକ୍ତର ଯୋଉ ଯଦି ଜଣେ ବିଚାର କରିବ ବହୁତ ବଡ଼ ଭାଗ୍ୟ, ଭକ୍ତଟା ହଉଛି ଜନ୍ମଟା ହଉଛି ଲାଷ୍ଟ, ସେ ଗୋଟେ ଟ୍ରାକକୁ ପଳେଇ ଆସିଲା ତାର ଏଇଟା ବର୍ତ୍ତମାନ। କିନ୍ତୁ ଗୋଟିଏ ଜିନିଷ ସବୁବେଳେ ମନେ ରଖିବାକୁ ପଡ଼ିବ, ତାର ଇଣ୍ଡିପେଣ୍ଡେଣ୍ଟଟାକୁ ସେ ବହୁତ ସାବଧାନରେ ବ୍ୟବହାର କରିବ, ସ୍ୱତନ୍ତ୍ରତାଟାକୁ ସେ ସବୁବେଳେ ଚାହିଁବ, ଏ ସ୍ୱତନ୍ତ୍ରତା ରତ୍ନଙ୍କୁ ଗୁରୁକୃଷ୍ଣଙ୍କୁ ଦେଇଦେବା ପାଇଁ, ଏଇଟା ଲାଷ୍ଟ, କୃଷ୍ଣ ମୁଁ ଆପଣଙ୍କର, ଆପଣ ମୋତେ ବଞ୍ଚାନ୍ତୁ, ରଖନ୍ତୁ, ମାରନ୍ତୁ, ଯୋଉଟା ଆପଣଙ୍କର ଇଚ୍ଛା। ଏଇ ଇଣ୍ଡିପେଣ୍ଡେଣ୍ଟକୁ ଲାଷ୍ଟ, ସର୍ବଧର୍ମାନ ପରିଧି ଯେ ଭଗବାନ ଯୋଉ କହିଲେ ସବୁ ଧର୍ମକୁ ଛାଡ଼ିକି ମୋର ଶରଣ ନିଅ, ତା ଅର୍ଥଟା ହଉଛି ଇଣ୍ଡିପେଣ୍ଡେଣ୍ଟକୁ ତ୍ୟାଗ କର, ଧର୍ମକୁ ତ ତ୍ୟାଗ କରିବ, ତୁମର ସ୍ୱତନ୍ତ୍ରତା କିଛି ତୁମେ ରଖନି, ସ୍ୱତନ୍ତ୍ରତା ସବୁ ଛାଡ଼ି ଦିଅ। ଏ ଭକ୍ତ ଜନ୍ମ, ଭକ୍ତ ଯୋଉ ଭଗବାନଙ୍କର, ଆମେ ଭକ୍ତ ହଉଛେ, ଭଗବାନଙ୍କର ନାମ ପୂଜନ କରୁଛେ, ଏଇଟା ଯଦି ଆମେ ଗମ୍ଭୀର ହେଇପାରିବା, ସ୍ୱତନ୍ତ୍ରତାକୁ ତ୍ୟାଗ କରିପାରିବା, ଭଗବାନଙ୍କୁ ଠିକ୍ ସେ ଭଜନ କରିବା, ଏଇ ଜନ୍ମରେ ଆମର ସବୁ ସମସ୍ୟା ସରିଯିବ, ନହେଲେ ପୁଣି ବହୁ ଜନ୍ମ ଲାଗିପାରେ। ମନୁଷ୍ୟ ଜନ୍ମରେ ବହୁ ଜନ୍ମ ପରେ ଆମେ ଆଜି ଭକ୍ତ ହେଇଛେ, ଏମିତି ନାହିଁ ଯେ ପୂର୍ବ ଜନ୍ମରେ ଆମେ ଗୋଟେ ଭକ୍ତ ଥିଲେ, ସୁକୃତ ଥିଲା, କିଛି ପୂର୍ବ ସୁକୃତ ଥିଲା, ବହୁ ଜନ୍ମ ପରେ ମାନବ ଜନ୍ମରେ ବି ବହୁ ଜନ୍ମ ହେଇପାରେ, କିଛି କହିହବନି। ଏଇ ଯେଉଁ ସୁଯୋଗଟା ମିଳିଛି ଭକ୍ତକୁ, ସେ ସବୁବେଳେ ବିଚାର କରିବା ଦରକାର, ମୁଁ କେଉଁ ଶକ୍ତିରେ ରହୁଛି, ମୁଁ ମାୟା ଶକ୍ତିରେ ରହୁଛି, ମୁଁ ଜୀବ ଶକ୍ତିରେ ରହୁଛି କି ଅନ୍ତରଙ୍ଗ ଶକ୍ତିରେ ରହୁଛି। ଏଇ ଯେଉଁ ସେବା ଭାବ, ଭଜନ କୀର୍ତ୍ତନ, ଏ ଯେଉଁ ଶ୍ରବଣ କୀର୍ତ୍ତନ ସେବା ଉତ୍ସବ, ଏଇ ଯେତେ ପ୍ରକାର ସବୁ କ୍ରିଏଟିଭ ନୁହେଁ, ଏଇଟା ଆକ୍ଚୁଆଲି ଯଦି କୁହାଯାଏ ଜୀବ ଅନ୍ତରରେ ଯେହେତୁ ଅନ୍ତରଙ୍ଗ ଶକ୍ତିଟା ନାହିଁ, ଭଗବତ ଶକ୍ତିଟା ନାହିଁ, ସେ କ'ଣ ଜଡ଼ ଶକ୍ତିରେ ରହିଛି, ସେ ଏଗୁଡ଼ିକୁ ବୁଝିବା ପାଇଁ, ତାକୁ ଭଗବାନ କୃପା କରିବା ପାଇଁ, ସେ ଶକ୍ତିକୁ ଟାଣିବା ପାଇଁ ସବୁ ବ୍ୟବସ୍ଥା କରିଛନ୍ତି। କାହିଁକି ଗୋଲୋକ ବୃନ୍ଦାବନ ଆଉ କିଛି ନାହିଁ, ଭଗବାନ ପାଖରେ କ'ଣ କ'ଣ କରାଯାଏ, କେବଳ ସେବା, ସେଠି ଏଭଳି ସବୁଦିନ ଉତ୍ସବ, ପ୍ରତିଦିନ ଉତ୍ସବ, ଆଉ ସେଠି କାହାକୁ ଦେଖିବା ପାଇଁ ନୁହେଁ। ଆମର ଏଠି ଗୋଟେ ଦୁଇଟା ଡିଫରେନ୍ସ ରହିଯାଉଛି, ଏଠି ଗୋଟେ ଦୁଇଟା ଡିଫରେନ୍ସ, ସେଠିକାର ଭାବ ଏଠିକାର ଭାବ ଭିତରେ ଦୁଇଟା ଅଲଗା ରହୁଛି। ଏଠି ଆମେ ଯାହା କରୁଛେ ସେଠି ଆମର କିଛି ସୁଖ ରହିଥାଇପାରେ, କିମ୍ବା ଅନ୍ୟ କାହା ପାଇଁ, କାହାକୁ ଦେଖିବା ପାଇଁ କରୁଛେ, ଦୁଇଟା, ଏଇଟା ବହୁତ ଡେଞ୍ଜର ଆମ ପାଇଁ, ଏତେ ଡିସ୍କ୍ରିମିନେଟ୍ ଆମେ କରିପାରିବାନି, ଯେହେତୁ ଆମେ ତ ଦେହରେ ରହିଛେ, ଭଗବାନ ବି ଏଇଟା ବୁଝୁଛନ୍ତି, ଆମେ ଯାହା ବି ଭଗବାନଙ୍କ ପାଇଁ କରୁଛେ ସେଥିରେ ଆମର କିନ୍ତୁ କିଛି କରୁଛି, ମୋତେ ଏଇଟା ଭଲ ଲାଗୁଛି, ସେ ପଏଣ୍ଟରେ ଗୋଟେ ଗୋଟେ ପଏଣ୍ଟ ଆମକୁ ମିସ୍ କରିଦେଉଛି ଯେ ଏଇଟା ଭଗବାନଙ୍କୁ ପ୍ରଭୁ ଏଇଟା ଆପଣଙ୍କୁ ଭଲ ଲାଗୁଛି କି ନାହିଁ, ଏଇଟା ହବ ପ୍ରଥମ ପ୍ରାଥମିକ, ଏଇଟା ନୂଆ କଥା, ଏଇଟା ପ୍ରାଥମିକ ଅବସ୍ଥାରେ ଆସିବ, କାରଣ ଆମେ ଦେହ ଧରୁଛେ ମାନେ ଆମେ ମନ ହିସାବରେ ଯିବା ନା, ଆଉ ଏ ଶ୍ରବଣ କୀର୍ତ୍ତନ ଦ୍ୱାରା ଏ ଭାବଟାକୁ ବଦଳାଯାଏ, ପ୍ରଭୁ ଆପଣ କେଉଁଥିରେ ସୁଖୀ, ଯେଉଁଥିରେ ସୁଖୀ ମୋତେ ସେ ଭାବନାଟା ହୃଦୟରେ ଦିଅନ୍ତୁ। ମା ଜାଣେ ପୁଅ କ'ଣ ଖାଏ, ଜାଣିନି କି ପୁଅ ଚକୋଲେଟ୍ ଭଲ ପାଏ କି ସେ ବିସ୍କୁଟ ଭଲ ପାଏ କିମ୍ବା ସେ ଆଳୁ ଭଲ ପାଏ କି ବାଇଗଣ ପାଏ, ପଚାରେ ଯେ କ'ଣ ଖାଇବି କିରେ କିରେ, ମା କ'ଣ ଜାଣିନି ପିଲାର ହିତ ପାଇଁ କ'ଣ ଦରକାର, ସେ କ'ଣ ଡେଲି ଖାଉଛି, ମା ପୁଣି ପୁଅ କାହିଁ ପଚାରୁଛି, ତାର ସୁଖ ପାଇଁ। ଆଜିକାଲି ଇଚ୍ଛା ନହେଉଥିବ ସବୁବେଳେ ମୁଁ ଆଳୁ କରିଦେଉଛି, ଆଜି କ'ଣ ଖାଇବୁ କି, ମା ତା ସୁଖଟାକୁ ଦେଖୁନି, ସେ ପୁଅର ସୁଖଟାକୁ ଦେଖିଦେଉଛି। ଭଗବାନଙ୍କର ଯୋଉ ଭଗବତ ପ୍ରାପ୍ତିର ଯୋଉ ଉପାୟଟା ରହିଲା, ଏ ଯୋଉ ଯେହେତୁ ଆମେ ଜୀବ ଶକ୍ତିରେ ରହିଛେ, ଆମକୁ ଅନ୍ତରଙ୍ଗ ଶକ୍ତିକୁ ଆଣିବା ପାଇଁ କେବଳ ଭଗବତ ଇଚ୍ଛାଟାକୁ ବୁଝିବା ପାଇଁ, ଭଗବାନ ସହିତ ଯୁକ୍ତ ହେବା ପାଇଁ ଏ ଯୋଉ ସେବା ପ୍ରକାଶ କରାହେଲେ ଆଚାର୍ଯ୍ୟମାନେ, ପରେ ସେବା ପ୍ରକାଶ କରିଦେଲେ ସେବାଟା ବି ଜଡ଼ ଭଳିଆ ଲାଗିବ ଆମକୁ, କାହିଁକି କ'ଣ ଠାକୁରଙ୍କୁ ଭୋଗ ଲଗେଇବି, ଫୁଲ ଗୁନ୍ଥିବି, ଏ ଯୋଉ କାମ ବାସନ ମାଜିବି, ଏଇଟା କର୍ମ ଭଳିଆ ଲାଗିବ, କର୍ମ ଭଳିଆ ଲାଗିବ ନା, ଆମର ଯୋଉ ବୈଷ୍ଣବ ଜୀବ ମାତ୍ରକେ ବୈଷ୍ଣବ, ଗୋଟେ ଯଦି ଜଣେ କୁହାଯିବ ଯେ ବୈଷ୍ଣବ ସେବା ଯୋଉ କୁହାଯାଏ, ଜୀବ ମାତ୍ର କହୁଛନ୍ତି ବୈଷ୍ଣବ, ଚେତନା ଅବସ୍ଥାର ଉପରେ ନିର୍ଭର କରୁଛି। ଯେମିତି ବାହାର ଲୋକମାନେ ଯୋଉ ସେବା କରନ୍ତି କ'ଣ, ମାନବ ସେବା, ମାନବ ସେବା ହେଉଛନ୍ତି ମାଧବ ସେବା, ଈଶ୍ୱର ସେବା ସେମାନେ କୁହନ୍ତି, ଆମର ଜୀବ ମାତ୍ରକେ ବୈଷ୍ଣବ, ସେମାନେ ଏଇଟା ଜାଣନ୍ତିନି ପ୍ରାକ୍ଟିକାଲ, ଆମେ ଏଇଟା ଜାଣିଛେ। ଯେମିତି ଜଣେ ପ୍ରସାଦ, ଭଗବାନଙ୍କର ପ୍ରସାଦ ସମସ୍ତଙ୍କୁ ଦଉଛି, ଉଦ୍ଦେଶ୍ୟଟା ସବଳ ରହିବା ଦରକାର, ଯେମିତି ଫୁଟବଲ ଲାଭ ଆମର ପ୍ରପାତ କରିଥିଲେ, ଭଗବାନଙ୍କ ପ୍ରସାଦର ବିତରଣ ହେବା ଦରକାର, ଆମେ ରୋଷେଇ କରିକି ନେଇକି ବାଣ୍ଟୁନେ, ଆମେ ଯାହାକୁ ରିଲିଫ ଦଉନେ, ଆମେ ତ ପଇସା ଆଣିବା, ହଁ 10,000 ଆଣିଲେ 2,000 ବାଣ୍ଟିଦେଲେ, ସେଇଟା ଭୋଗ ଲାଗିଲେ କି ନାହିଁ, ପ୍ରପର୍ଲି ଭଗବାନଙ୍କ ତରଫ ଭୋଗ ଲାଗିଲେ କି ନାହିଁ, ତାହେଲେ ଏଇ ଯୋଉ ଜିନିଷଟା ହେଲା ଏଇଟା କାହା ପାଇଁ ହେଲା, ହେଲେ କାହାର କାହାର କାମରେ ଲାଗିଲା, ସେ ଜୀବର କ'ଣ କ'ଣ ସୁଖରେ ଲାଗିବ, ସେ ଜୀବର କ'ଣ କଲ୍ୟାଣ ହବ, ଜୀବ ମାତ୍ରକେ ବୈଷ୍ଣବ, ଆଉ ବୈଷ୍ଣବ କଥା କ'ଣ କହିବା, ପ୍ରତି ଜୀବ ହେଉଛନ୍ତି ବୈଷ୍ଣବ, ଯଦି ପୁରା ଉପର ଚେତନାରେ ଦେଖିଲେ, କିନ୍ତୁ ଜୀବର ସେ ଜ୍ଞାନ ନାହିଁ, ଆସି ତ ଭଗବାନଙ୍କର ସହିତ ସେ ମାନେ ସମ୍ପର୍କ ସ୍ଥାପନ କରିପାରୁନି। ଆଚାର୍ଯ୍ୟମାନେ ସେ ସେବା ପ୍ରକାଶ, ବିଗ୍ରହ ପ୍ରକାଶ, ଏ ଯୋଉ ସବୁ ଭାଗବତ ପ୍ରକାଶ ହେଲେ, ନାମ ପ୍ରଭୁ ପ୍ରକାଶ ହେଲେ, ଧାମ ପ୍ରକାଶ ହେଲେ, କେବଳ ଜୀବକୁ ଟାଣିବା ପାଇଁ ସେ ଶକ୍ତି ଆଡ଼କୁ, ଜୀବର ସ୍ୱଭାବ କ'ଣ ହେଲା, ମନ ଇନ୍ଦ୍ରକୁ ନେଇ ସବୁବେଳେ ଭୌତିକ ଶକ୍ତିରେ ରହିବ, ମାୟା ତାକୁ ଟାଣୁଛି, ଏଣେ ଏଣେ ତାକୁ ମାୟା ଟାଣୁଛି, ମାୟା ଟାଣିକି ରଖୁଛି ନା, ଆଉ ସିଏ ମାୟାଟା ଦେଲେ ତାକୁ ଟାଣିକି ରଖୁଛି, ସିଏ କେମିତି ତୁମକୁ ଜଣେ ତମ ହାତକୁ ଜଣେ ଟାଣିକି ଧରିଛି, ତୁମେ ଚାଲିବ କେମିତି କୁହ, ତୁମେ ଯେତେବେଳେ ଗୋଡ଼ ବଢ଼େଇବ ତୁମକୁ ଟାଣିବ କିଏ, ପଛରୁ ଯିଏ ଧରିଛି ସେ ଟାଣି ଆଣିବ, ଦେଖ ଯିଏ ଟାଣେ ପଛକୁ ସେ କ'ଣ କହୁଛି, ଯିଏ ପଛକୁ ଟାଣିଦେ ତୁମେ ଝୁକି ପଡ଼ିବ ପଛକୁ, ଏମିତି ସେ ହେଉଛି ନା, ତୁମେ ଟିକେ ଆଗକୁ ଯିବ ଦେଖିବ ତୁମେ ଗୋଟେ ସମସ୍ୟା ଆସିକି ପହଞ୍ଚିଗଲା, ଆଜି ଏଇଟା ହେଲା, ଆଜି ସେଟା ହେଲା, ଆଜି ମନରେ ଏମିତି ହେଲା, ଘରେ କିଏ କହିଲା, ଆଜି ଏଇଟା ମୋର ପ୍ରୋବ୍ଲେମ, କାଲି ମୋର ସେଇଟା ପ୍ରୋବ୍ଲେମ, ମାୟା ସବୁବେଳେ ଟାଣିବ ପଛକୁ, ଯିଏ ପଛକୁ ଟାଣୁଛି କିଏ ଟାଣୁଛି ପଛକୁ, ମାୟା ଟାଣୁଛି, ତାହେଲେ ତୁମେ ଆଗକୁ ଯିବାକୁ ଗଲେ ତାହେଲେ ଆଗରେ ଯିଏ ରହିଛ ସେ ତୁମକୁ ଟାଣିପାରିଲା, ତାର ମାୟାକୁ ମାୟା ଛାଡ଼ିଦେବ, କହିବ ଆଉ ବଳୁଆ ଲୋକ ଧରିଲା ବଳିଆ ଲୋକ ମୋତେ ମୋତେ ବି ଟାଣି ନେଇ ପଳେଇବ ମାୟାକୁ, ସେ ଶକ୍ତିଟା ହଉଛି ଭଗବତ ଶକ୍ତି, ଯୋଉ ଗୁରୁ କୃପା ଆମେ କହୁଛେ, ଭଗବତ କୃପା ଯୋଉ କହୁଛେ ସେଇଟା, ସେଇ ଶକ୍ତି କେଉଁ ଶକ୍ତି, ଅନ୍ତରଙ୍ଗ ଶକ୍ତି ନା, ଆଉ ଅନ୍ତରଙ୍ଗ ଶକ୍ତି ଆସି ଗୋଟେ ଜୀବ ହୃଦୟରେ ପହଞ୍ଚିବ, ମାୟା ସତ ସେ ତ ବଳ ଛାଡ଼ି ଦେଇ ପଳେଇବ, ଆଉ କ'ଣ, ସେ ଅନ୍ତରଙ୍ଗ ଶକ୍ତିକୁ ଆମେ ଯିବା ପାଇଁ ହିଁ ଏସବୁ ବ୍ୟବସ୍ଥା କରାହେଇଛି। ଆଉ ଜୀବର କ'ଣ ସ୍ୱଭାବ ରହୁଛି, ସେ ଭଗବାନଙ୍କର ଭଜନ କୀର୍ତ୍ତନ ଶ୍ରବଣ ଯାହା ସବୁ କରୁଛି ତା ଦୁଇଟା ଜିନିଷ ରହୁଛି, ସେବା ସେ ନିଜ ପାଇଁ କରିପାରେ, ନିଜର ସୁଖ ପାଇଁ, କିମ୍ବା ଅନ୍ୟକୁ ଖୁସି କରିବା ପାଇଁ, ଏଇଟା ରହିବ ସବୁବେଳେ ପ୍ରାଥମିକ ଅବସ୍ଥାରେ ଏଇଟା ରହିବ ଜୀବର। ଶ୍ରବଣ କୀର୍ତ୍ତନ କରି ଯେତେବେଳେ ଯେତେ ପର୍ଯ୍ୟନ୍ତ ଏଇ ଦୁଇଟା ଜିନିଷ ଥିବ ସେତେ ପର୍ଯ୍ୟନ୍ତ ପ୍ରକୃତ ସୁଖ ଭକ୍ତିରେ ମିଳିବନି, ଯେତେବେଳେ ନିଜ ସୁଖ ରହୁଥିବ କିମ୍ବା ଅନ୍ୟକୁ ସୁଖୀ କରିବା ପାଇଁ ସବୁବେଳେ ଚେଷ୍ଟା ଥିବ, ମୁଁ ଭଲ କଲେ ଲୋକମାନେ ମୋତେ ପ୍ରଶଂସା କରିବେ, ଏଇ ଭାବନାରେ ତାହେଲେ ରହିଥିବ, ସିଏ ହବନି, ସିଏ ଆତ୍ମସୁଖ ଆଉ ମିଳିବନି। ପୃଷ୍ଣ ଭକ୍ତଙ୍କ ଠାକୁର କହିଲେ ନିଜ ସୁଖ ଲାଗି କିଛି ନାହିଁ କରି ଆର ଭକତି ବିନୋଦ ବୋଲେ ତବ ସୁଖ ସାର, ନିଜ ସୁଖ ପାଇଁ ମୁଁ କିଛି କରିବିନି, ଏଇଟା ଗୋଟେ ନିଜ ସୁଖ ନୁହେଁ କି ଅନ୍ୟକୁ ଅନ୍ୟମାନେ ପ୍ରଶଂସା କରି ଅନ୍ୟମାନଙ୍କୁ ଖୁସି କରିଦେବା, ଅନ୍ୟମାନଙ୍କୁ ଗୋଟେ ପ୍ଲିଜ୍ କରିବାର ମେଣ୍ଟାଲିଟି, ସେଟା ସେଟା ଗୋଟେ ନିଜ ସୁଖ, ସେମାନେ ଖୁସି ହେଇଗଲେ ତୁମକୁ ପ୍ରଶଂସା କଲେ ତୁମକୁ ଭଲ ଲାଗିଲା, ସେଟା ତୁମ ନିଜ ସୁଖ। ଆମେ ଦୁଇଟା ଆମର ପବ୍ଲିକ ନାହିଁ କି ପ୍ରାଇଭେଟ ନାହିଁ, ଶ୍ରୀ ଭକ୍ତିନାଥ ଠାକୁର କହିଲେ ନା ଆମର ପବ୍ଲିକ ହାପିନେସ୍ ନାହିଁ କି ପ୍ରାଇଭେଟ ହାପିନେସ୍ ନାହିଁ, ନିଜର ସୁଖ ନାହିଁ କି ପବ୍ଲିକ ଲୋକମାନେ ଆମକୁ ବହୁତ ପବ୍ଲିକ ଲୋକ ଖୁସି କରିବ ଆମକୁ ସମ୍ମାନ ଦେବେ ତା ବି ନାହିଁ, ଆମର ହେଉଛନ୍ତି କେବଳ ଭଗବାନ। କାରଣ ଆମେ ଚାହୁଁଛେ ଗୋଟେ ଗୋଟେ ଶକ୍ତିକୁ, ଗୋଟିଏ ଶକ୍ତିରୁ ଆଉ ଗୋଟେ ଶକ୍ତିକୁ ଯିବା ପାଇଁ ଆମେ ଏଇ ଯେଉଁ ଗୁଣ ପ୍ରଭାବ ଯେଉଁ କଥା ପଡ଼ିଛି ନା, ଗୁଣ ପ୍ରଭାବ ଯେଉଁ ରହିଛି ଏ ଶକ୍ତିରୁ ଆମେ ଯିବା ପାଇଁ ଚିନ୍ମୟ ଶକ୍ତିକୁ, ସେଠି ରାଗ ଦ୍ୱେଷ ଆଶ୍ଚର୍ଯ୍ୟ ଯେତେ ଖରାପ ଗୁଣ ଏଇ ଯୋଗ ସଂସାରରେ ତୁମେ ଦେଖୁଛ ସେଠି ନାହିଁ, ଅନ୍ତରଙ୍ଗା ଶକ୍ତି, ସେ ଅନ୍ତରଙ୍ଗା ଶକ୍ତିକୁ ଅନ୍ତରଙ୍ଗା ଶକ୍ତିର ପ୍ରଭାବଟା ଆଚାର୍ଯ୍ୟମାନେ ଆଣନ୍ତି, ସେ ଆସିବ କେମିତି ସେ ଶକ୍ତିଟା, ଆଗରୁ ଲୋକମାନଙ୍କର କ'ଣ ଆଗରୁ ବିଗ୍ରହ ନଥିଲେ, ଠାକୁର ନଥିଲେ, ମନ୍ଦିର ନଥିଲା, ସବୁ ଥିଲା, ନାମ ଥିଲେ, ଭାଗବତ ରହିଥିଲେ, ପୁରାଣ ରହିଥିଲେ, ଲୋକମାନେ ଠାକୁରଙ୍କୁ ଡାକୁଥିଲେ, ସେ କେବଳ ଭଗବାନ କ'ଣ କ'ଣ ଜାଣିଛନ୍ତି, ଭକ୍ତି ଯେ ଭଗବାନଙ୍କୁ ମଗା ଯାଏ ଏଇଟା କିଏ ଜାଣିଥିଲା ମୋତେ କୁହ, ଠାକୁରଙ୍କୁ କାହିଁକି ଡାକନ୍ତି, ବିପଦରେ ପଡ଼ିଲେ ଠାକୁରଙ୍କୁ ଡାକ, ଏଇଟା ତ ଆଉ କ'ଣ ଗୋଟେ କାମନା ଆଉ ଗୋଟେ ମାନସିକ ଆଉ ଗୋଟେ ବିପଦ, ଭଗବାନଙ୍କୁ ଦୁଇଟା ପାଇଁ ଡାକନ୍ତି ନା, ଆରତୀ ଅର୍ଥାର୍ଥୀ ଆଉ ଆଉ ତ କିଛି ନାହିଁ, ଆଉ ଆଉ ଭଗବାନ କାହିଁ ଡାକୁଥିଲେ, ପ୍ରଭୁ ମୋର ପୁଅଟା ମେଟ୍ରିକ ପାସ୍ କଲେ ତୋତେ ଗୋଟେ ନଡ଼ିଆ ଦେବି, ମୋ ପୁଅଟା ବଞ୍ଚିଲେ ମୁଁ ନେଇକି କ'ଣ ଛୁଆଟେ ଛୁଆଟେ ଜନ୍ମ ହେଲେ ତମେ କ'ଣ ଆଖଣ୍ଡ ମଣିଙ୍କ ପାଖରେ ନହେଲେ ପୁରୀରେ ମୁଁ ମୁଣ୍ଡନ କରିଦେବି, କେଉଁଦିନ ବାଳ ପକେଇବା, ସେଇଆ ତ ଆଉ ଲୋକ ଆଉ କ'ଣ ଜାଣିଥିଲେ, ଭକ୍ତି ଜଗତର ନାହିଁ ବା ଏ ଜଗତରେ, ଭକ୍ତି ଜଗତର ଜିନିଷ ନୁହେଁ, କେମିତି ସବୁ ଆର୍ତି ଅର୍ଥାର୍ତି, ଆଉ ଅସୁବିଧା ପଡ଼ିଲେ ଭଗବାନ ଡାକିବେ, ଆଚ୍ଛା ଦରକାର ଅର୍ଥାର୍ତି ସେଥିପାଇଁ ଡାକୁଥିଲେ, ସେଥିପାଇଁ ଏ ଦୁଇଟା ଜିନିଷ କରୁଥିଲା ଯେଉଁମାନେ କରୁଛନ୍ତି ସେମାନେ କୋଉ ଶକ୍ତିରେ ଅଛନ୍ତି, ସେ ମାୟା ଶକ୍ତିରେ ଅଛନ୍ତି ନା, ଆଉ ଆର୍ତି ଅର୍ଥାର୍ତି ମାନଙ୍କର କ'ଣ କାମ, ବିପଦ ବେଳେ ଭଗବାନ ଡାକିବେ, ବିପଦ ସରିଗଲା ପରେ ଛାଡ଼ିଲା, ବିପଦ ବେଳେ ଟିକେ ମନରେ ବୈରାଗୀ ଆସିବ, ବିପଦ ପଡ଼ିଲା ଅସୁବିଧା ପଡ଼ିଲା ତାହେଲେ ବୈରାଗୀ ଆସିବ, ଅଭାବ ଅସୁବିଧା ବେଳେ ତାପରେ କେତେ ଦିନ ପରେ ଗଲା ଦେଖିଲା ଯୋଗ ଥାଉ ସେ କଥା କିଛି ନାହିଁ, ତାଙ୍କର ଭକ୍ତି ଯେଉଁ ବୃତ୍ତିଟା ରହିଛି ଭଗବାନଙ୍କୁ ସେବା କରିକି ସୁଖୀ କରିବା, ଭଗବାନ ସୁଖୀ ହେଇଗଲେ ଜୀବକୁ ଗୋଟେ ଭିନ୍ନ ସୁଖ ମିଳେ, ସେଟା ପ୍ରତିଷ୍ଠାର ସୁଖ ନୁହେଁ କି ଦେହ ସୁଖ ନୁହେଁ, ସେଟା ଗୋଟେ ଭିନ୍ନ ସୁଖ, ସେଟା କେଉଁଠି ଆସୁଛି କେଉଁଠି ଆନନ୍ଦ ଆସୁଛି ସେଟା କିଏ ଜାଣନ୍ତି, ଯଦି ଗୋପୀମାନଙ୍କୁ କେହି ଯେଉଁ ବ୍ରଜରେ ଭଲ ପାଉଥିଲେ କେମିତି ମାନେ ନା, ଆମର କ'ଣ ଆମର ସୁଖଟା କ'ଣ, ଆମକୁ କେହି ଭଲ ପାଇଲେ ଖୁସି, ଆଉ ତ ନାହିଁ ଆଉ କ'ଣ ସୁଖ, ତୁମକୁ ନ ଖାଅ ନ ପିଅ ଆବାଜି ହୁଅ ଯାଅ ମୋତେ କେହି ଭଲ ପାଉନାହାନ୍ତି, ଆଉ ଭଲ ପାଇବାର ଆମର ଆମକୁ କି ଜଗତରେ ଯେତେ ଲୋକ ତୁମେ ଭଲ ପାଇବ ତୁମେ ବନ୍ଧନ ରହିଲ, କାରଣ ସିଏ ତୁମକୁ ଭଲ ପାଆନ୍ତୁ କି ତୁମେ ତାଙ୍କୁ ଭଲ ପାଅ ନା, ତୁମକୁ ସିଏ ଭଲ ପାଏ, ତୁମେ ଚାହୁଁଛ ସବୁବେଳେ ମୁଁ ସମସ୍ତଙ୍କୁ ଖୁସି କରି ରଖିବି, ତୁମ ମନଟା କେଉଁଠି ରଖିବ, ଯିଏ ତୁମକୁ ଭଲ ପାଉଛି ତୁମେ ତାଙ୍କ ପାଖରେ ମନଟା ରଖିଦେବ, ତା ନା ଭଗବାନ କେତେବେଳେ ଡାକିବା, ଆମେ ଗୋପୀମାନଙ୍କ ପାଇଁ ଏଟା ଗୋଟେ ଆଶୀର୍ବାଦ ଥିଲା, ଏଟା ପ୍ରଭୁଙ୍କର କୃଷ୍ଣଙ୍କର ବଡ ଯୋଜନା ଥିଲା, ଯାହା ସମସ୍ତେ ତାଙ୍କୁ ପାଗଳି ବୋଲି ଭାବୁଥିଲେ ଭଲ, ଆଉ ଜଗତରେ ଯେ ସମସ୍ତଙ୍କୁ କୋଳଟା ବୋଲି କହୁଛନ୍ତି ବହୁତ ଅପବାଦ କରୁଛନ୍ତି, ସେଥିପାଇଁ ସେମାନେ ଚିନ୍ତା କରୁନଥିଲେ, ବହୁତ ଲୋକ କିଛି କହିଦେଲେ ଯେ ଆମର କିଛି କ୍ଷତି ହେଇଯିବ ସେମିତି ନାହିଁ, ଆମର ଯେତେବେଳେ ନିଜର ସୁଖଟା ରହିବ ସେମାନଙ୍କ କଥାରେ ଆମେ ପ୍ରଭାବିତ ହେବା, ଏଟା ଗୋଟେ ଜଣେ ଯେତେବେଳେ ବଚନ ଡାକୁ ସେଟା କ'ଣଟା, ଗୋଟେ ପବନଟା ବାହାରୁଛି ନା ନାହିଁ, ଶବ୍ଦ ତରଙ୍ଗଟା ଗୋଟେ ଆସୁଛି ନା, ସେ ଶବ୍ଦ ତରଙ୍ଗଟା ଯେହେତୁ ଆମକୁ ତା ପ୍ରାକୃତ ଗୁଣଟା ଅଛି ଆମକୁ କ୍ଷୋଭିତ କରିଦେଉଛି, ମହାତ୍ମାମାନଙ୍କୁ ଗାଳିଗୋଲ ଯେତେବେଳେ ଯେଉଁମାନେ ଯେଉଁମାନଙ୍କର ଅନ୍ତରଙ୍ଗ ଶକ୍ତି ଅଛି ସେମାନେ ଗାଳିଗୋଲ ଦେଲେ ତାଙ୍କୁ କିଛି ହେବନି, କାହିଁକି ତାଙ୍କର ଅନ୍ତରଙ୍ଗ ଶକ୍ତିଟା ଅଛି, ଇଏ ଇଏ ବାହାର କଥାଟା ପଶିବ କେଉଁଠି, ଆମ ପାଖରେ ମାୟା ଶକ୍ତିଟା ଅଛି ବୋଲି ଏ ଗୁଣ ଶକ୍ତି ଅଛି ବୋଲି ଆମକୁ କିଏ କ'ଣ କହିଦେଲା ମାନେ ସେଟା ଭିତରେ ପ୍ରବେଶ କରିହେଉଛି, ଏଜିଟେଟ୍ ଆମକୁ କରୁଛି, ମହାତ୍ମାମାନେ ବିଚଳିତ ହୁଅନ୍ତି ନା, ସେଥିରୁ ନହେଲେ ଭଗବାନ କେମିତି ଗୀତାରେ କହିଲେ ନମେ ମାନ ଅପମାନ ସରି ମାନ ଅପମାନରେ ସମାନ ରହିବ, କ'ଣ କହିଲେନି ସେଠି ତୁଲ୍ୟ ନିନ୍ଦା ସ୍ତୁତି ମୌନି ସନ୍ତୁଷ୍ଟ ଯେ ନ କିଏ ନଚିତ, କେତେ ସୁନ୍ଦର ଶବ୍ଦ ଲଗେଇଲେ, ସନ୍ତୁଷ୍ଟ ଯେ ନ କିଏ ନଚିତ, ସନ୍ତୁଷ୍ଟ ରୁହ ଯେକୌଣସି ଅବସ୍ଥାରେ, ଯାହା ଭଗବାନ ମିଳୁଛି ଯେମିତି ଖାଇବାକୁ ମିଳିଲା ଯେଉଁଭଳି ସ୍ଥାନରେ ରହିଲେ ଜୀବନଟା ତ ଗୋଟେ ଦିନରେ ସରିଯାଉନି ନା, ଆଜି ସରିଗଲା ଏକ ଦିନଟା, ଆଜି ଗୋଟେ ସମସ୍ୟା ବୋଲି ଭାବୁଛେ ଜୀବନ, ଏଇଟା ଗୋଟେ ବହୁତ ବଡ଼ ସମସ୍ୟା ହେଇଗଲା, ଆମେ ଚିନ୍ତା କରି କରି ଏଇ ଜନ୍ମ କଥା ଚିନ୍ତା କରିବା, ପର ଜନ୍ମ କଥା କ'ଣ କରିପାରିବା, ଏତେ ବ୍ୟସ୍ତ ହେବାର କ'ଣ ଅଛି? ଜୀବନଟା ଗୋଟେ ଦିନରେ ପରିବର୍ତ୍ତନ ହୁଏ ଆଉ ଗୋଟେ ଦିନରେ ବିନାଶ ହେଇଯାଏ। ଗୋଟେ ବ୍ୟକ୍ତି ଯଦି ଅସ୍ଥିର ହେଇଯିବ, ସେ ଗୋଟେ ଦିନରେ ବି ତାର ସବୁ ଯେତେ ଜୀବନ ସାରା ଭଲ ଗୁଣ ରଖି ସବୁ ନଷ୍ଟ କରିଦେ, ନଷ୍ଟ ହେଇଯିବ ତାର ସେ ବହୁତ କିଛି। ଯେହେତୁ ଗୋଟେ ଭକ୍ତ, ସେ ବହୁତ କଷ୍ଟ କରିକି ଭକ୍ତି ଆଜି କରୁଛି, ସେ ଗୋଟିଏ ଦିନ ତାର ଡିଷ୍ଟର୍ବ ହେଇଗଲା, ତାର ସବୁ ଫେତ ପଳେଇବା, ଗୋଟେ ଦିନରେ ଜୀବନ ସରିଯାଏ ନା, ବହୁତ ଧୈର୍ଯ୍ୟ ରଖିବାକୁ ପଡ଼େ। ଆଉ ଗୋଟିଏ ଦିନ ବି ଭଗବାନ ମିଳିଯିବେ, ଯାହାକୁ ଭଗବାନ ମିଳିଛି ସେ ଗୋଟିଏ ଦିନ ମିଳିଯାଇଛନ୍ତି। ଧ୍ରୁମାର 6 ମାସ ତପସ୍ୟା କଲେ, ଗୋଟେ ଦିନରେ ପ୍ରଭୁ ମିଳିଲେ, ଆମକୁ ଜୀବନ ସାରା ସହିବାକୁ ପଡ଼ିବ, କିନ୍ତୁ ସେ ଗୋଟିଏ ଦିନ ଆମକୁ ଅପେକ୍ଷା କରିବାକୁ ପଡ଼ିବ। ପିତାମ ବିଷ୍ଣୁ ଦେବ ବହୁତ ଦିନ ଏ ଜଗତରେ ରହିଲେ, କେବଳ ଗୋଟିଏ ଦିନ ପାଇଁ। ଆମେ ଜୀବନଟା ଗୋଟେ ସାଙ୍ଗେ ସାଙ୍ଗେ ସରିଯାଉନି, ଆମେ ଏତେ ଉରିଡ଼ ହବା ଆବଶ୍ୟକ ନୁହେଁ। ଏ ଅନ୍ତରଙ୍ଗ ଶକ୍ତିଟା ହୃଦୟକୁ ନ ଆସିଲା ମାତ୍ରେ ପ୍ରାକୃତ ଗୁଣ ଗୁଡ଼ା ରହେ। ପ୍ରାକୃତ ଗୁଣ ରହିଲେ କ'ଣ ହବ ନା, ବାହାର କଥାଟା ଭିତରେ ଇମିଡିଏଟଲି ପଶିଯାଉଛି, ସେଟା ଲାଗିବ, ସେଟା ସମସ୍ତଙ୍କୁ ଲାଗିବ। କିନ୍ତୁ ଅନ୍ତରଙ୍ଗ ଶକ୍ତିର ବୃତ୍ତି ରହିଥିଲେ ସେଟା ବାହାରକୁ ଫୋପାଡ଼ିଦେବ, କାରଣ କର୍ଣ୍ଣଟା ଅଛି ମାନେ ଶବ୍ଦଟା ଭିତରକୁ ଯିବ କି ନାହିଁ। ଅନ୍ତରଙ୍ଗ ଶକ୍ତିର ବୃତ୍ତି ରହିଥିଲେ ସେ ତାକୁ କାଉଣ୍ଟ୍ରାକ୍ଟ କରିପାରିବ, ଜଣେ କହୁଛି ମାନେ ତାକୁ ସେ ବାଲାନ୍ସ କରିବ। ଇଏ ଏମିତି କହୁଛନ୍ତି ମୋର ଏଥର ଏ ସହିତ କ'ଣ ଅଛି, ଏ ସହିତ ମୋର କ'ଣ ମତଲବ ଅଛି, ମୋତେ ଭଗବାନଙ୍କ ସେବା କରିବାର ଅଛି, କାହିଁକି ତା କଥାରେ ଶକ୍ତିଟା ରହିଛି, ଭଗବତ ଶକ୍ତିଟା କୃପାଟା କିଛି ରହିଛି। ତେଣୁ ସିଏ କ'ଣ କରିବ, ବାହ୍ୟର ଯେତେ ପ୍ରକାର ଜିନିଷ ଆସୁଛି ତାକୁ ସିଏ ଭିତରକୁ, ତାଦ୍ୱାରା ସିଏ ଡିଷ୍ଟର୍ବ ହବନି। ଯଦି ଭଗବତ ଶକ୍ତିଟା ଆମ କତରେ ନଥିବ ବା ଭଗବାନଙ୍କର କୃପା ଦୃଷ୍ଟି ଆମ ପ୍ରତି ନଥିବ, ଏ ବାହାର ଜିନିଷଟା ଆମକୁ ବେଶୀ ଡିଷ୍ଟର୍ବାନ୍ସ କରିବ। ସେ ଭକ୍ତ କ'ଣ କରିବ, ସେ ଗୋଟେ ପ୍ରକାର ଭଗବାନଙ୍କ କାମ ଭଳିଆ ସେ ତାର ଲାଗିଲା, ସେ ଗୋଟେ ଛୋଟ ଭଗବାନ ହେଇଗଲା, ସେ ବାହାର ଲୋକଙ୍କର କଥା ଶୁଣୁଥିବ, ତାକୁ ସମାଧାନ କରିବା ପାଇଁ ଦୌଡ଼ୁଥିବ, ଏଣେ ଭଜନ ହରେକୃଷ୍ଣ ହରେକୃଷ୍ଣ କରିଦେ, କିନ୍ତୁ ମୁଁ ଏ ମୋତେ ଏଇଆ କହିଲା, ସେ ସେଠି ହେଲା, ଏଠି ଏହା ହେଲା, ସେଠି ସେ ହେଲା, ତୁ ତ ଭଗବାନ ହେଇଗଲୁ ବାପା। ସେ ଆଉ ଛାଡ଼ୁ ନାହିଁ କିଛି, ସେ ଚାହୁଁଛି ମୁଁ ସମାଧାନ ସବୁ କରିବି, ଏଠାରେ ଗୁଣର କାମ ସମାଧାନ କରିବା ସୂତ୍ର ହେଉଛି। ଜଗତରେ ସମସ୍ତଙ୍କ ପାଇଁ ପ୍ରତିକୂଳ ପରିସ୍ଥିତି ଆସିବ, ପ୍ରତିକୂଳଟା ହିଁ ଜଗତର ହେଉଛି ଲକ୍ଷଣ, ସବୁବେଳେ ମନେ ରଖିବାକୁ ପଡ଼ିବ। ତୁମକୁ ସବୁବେଳେ ଅପୋଜିଟ୍ ଜିନିଷରେ ପକା ହବ, ସେଥିରେ ତୁମର ଯେମିତି ସୁନାଟାକୁ ଅଗ୍ନିରେ ପକେଇଲେ ତାର ଖାଦ ବାହାରିବ, ଆଉ ସେ ପ୍ୟୁରିଟି। ଏ ଜଗତଟା ଯେଉଁମାନେ ଭଗବାନଙ୍କର ହରିଭଜନ କରିବେ ତାଙ୍କୁ ବହୁ ଦିଗରୁ ବାଧାବିଘ୍ନ ଆସିବ, ଏଇଟା ହେଉଛି ଭଗବାନଙ୍କର ଆଶୀର୍ବାଦ। କାରଣ ବାଧାବିଘ୍ନ ନ ଆସିଲେ ବି ହରିଭଜନ ହବନି, ନିନ୍ଦା ଅପବାଦ ବାଧାବିଘ୍ନ ଏସବୁ ଆସିବ ଜୀବନରେ। ଗୋଟିଏ ଭକ୍ତ ନା କୁହ, କେଉଁ ଭକ୍ତ ଜୀବନରେ ଏଇଟା ଆସିନି, ସେମାନେ ସବୁ ନିତ୍ୟ ସିଦ୍ଧ, ତାଙ୍କ ଦ୍ୱାରା ମୁଁ ଦେଖେଇବି। କାରଣ ଏଇ ଜିନିଷଟା ଆସିଲା ମାତ୍ରେ ଜଣେ ବ୍ୟକ୍ତି ଏ ଜଗତକୁ ଭଲ ଭାବେ ଚିହ୍ନିବ, ନିଜକୁ ଭଲ ଭାବେ ଚିହ୍ନିବ, ଆଉ ତାର ପ୍ରାର୍ଥନାର ଭାବଟା ଭଗବାନ ପ୍ରତି ବଢ଼ିବ, ତେଣୁ ତାର ଆସକ୍ତି ଜଗତର ପ୍ରତି ରହିଯିବ। ସେଥିପାଇଁ ପବ୍ଲିକ ହାପିନେସ୍ଟା, ପ୍ରାଇଭେଟ ହାପିନେସ୍ଟାରୁ ପବ୍ଲିକ ହାପିନେସ୍ଟା ଭାରି ଡେଞ୍ଜର। ଯେ ପବ୍ଲିକ ଲୋକମାନଙ୍କୁ ଖୁସି କରିବା, ପବ୍ଲିକ ଜିନିଷଟା ରହିବା, ଏଇଟା ଭାରି ବିପଦ। କାରଣ ସେଥିରେ କ'ଣ ହବ, ଏଇ ଜଗତ ପ୍ରତି ଆକର୍ଷଣଟା ବଢ଼ିଯିବ। ଆଉ ମୁଁ ଭଗବାନ ପାଖକୁ ଯିବି, ମୋର ଏ ଜଗତରେ କିଛି କାର୍ଯ୍ୟ ନାହିଁ, ମୁଁ ପ୍ରଭୁଙ୍କ ପାଖକୁ ଯିବି, ଏଇଟା ଭୁଲିଯିବ। ଭକ୍ତ ହେଇଥିବା, ଭଜନ କରୁଥିବା, ସବୁକିଛି କରୁଥିବା, କିନ୍ତୁ ମୋତେ ଜାଗା ଛାଡ଼ିବାକୁ ପଡ଼ିବ ଦିନେ, ମୋର ଏଇଟା ମୋର ସ୍ଥାନ ନୁହେଁ, ଏଇ ରିଆଲାଇଜେସନ୍ କେବେ ଆସିବନି। କାହିଁକି ନା ଆମେ ଯେଉଁ ସମସ୍ୟା ଆସିବ ଆମେ ଚାହେଁ ମୁଁ ସମାଧାନ କରେ, ଏଇଟା ଗୁଣ ପ୍ରଭାବ। ସରେଣ୍ଡର କେମିତି ହେଲେ, ସମସ୍ୟା ଆସୁଛି ମାନେ ପ୍ରଭୁଙ୍କୁ ଜାଣେ, ଭଗବାନ କ'ଣ ଜାଣୁନାହାନ୍ତି ଏ ଜୀବ ପ୍ରତି ଏ ସମସ୍ୟାଟା, ଏ ଭକ୍ତ ପ୍ରତି ଏ ସମସ୍ୟା ଅଛି, ପ୍ରଭୁ ଆପଣଙ୍କୁ ଯାହା ଇଚ୍ଛା। ପାଣ୍ଡବମାନେ ଭଗବାନ କିଛିଟା ଚିନ୍ତା କରି କରି ହିଁ ଶେଷକୁ ଏପରିକି ମହାଭାରତଟାକୁ ଏଡ଼ଉଥିଲେ, କିଏ ଅର୍ଜୁନ, ମୁଁ କାହିଁକି ସମସ୍ୟାର ସମାଧାନ କରି, ଯୁଦ୍ଧଟା କାହିଁ ମୁଁ କରିବି, କିଛି ସେମାନେ ଚାହୁଁନଥିଲେ। ଜଣେ ସରେଣ୍ଡର ସୋଲ ଯେ ଭଗବାନଙ୍କ ପ୍ରତି ଆତ୍ମସମର୍ପଣ କରିନେଇଛନ୍ତି, ଯାହା ପାଖରେ ଭଗବାନଙ୍କର କୃପା ରହିଛି, ସେ କୌଣସି ଜିନିଷରେ ବେଶୀ ମୁଣ୍ଡ ପୁରେଇବା ପାଇଁ, ସମସ୍ୟାକୁ ସମାଧାନ କରିବା ପାଇଁ ବେଶୀ ଚେଷ୍ଟା କରିବେନି। କାରଣ ଏ ଜଗତରେ ତୁମେ ସମସ୍ୟାକୁ କେବେ ହେଲେ ସମାଧାନ କରିପାରିବନି, ବରଂ ଈଶ୍ୱରଙ୍କର ଆଶ୍ରିତ ନିଅ, ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କର, ତାଙ୍କ କୃପାରେ ସମସ୍ୟା ଆସିବ, ତାଙ୍କ କୃପାରେ ସମସ୍ୟା ପଳେଇବ। ତୁମ ଆଗକୁ ଆସୁଥିବ ତୁ ପଳେଇ ଯାଉଥିବ, ତୁମକୁ କେବଳ ପରୀକ୍ଷା କରିବା ପାଇଁ ଗୋଟେ ଝଲକ ଆସିବ ସବୁବେଳେ, ଆଉ ତୁମେ ତା ଦେହରେ ହାତ ଲଗେଇଲ, ସମସ୍ୟା ଭିତରେ ଆମେ ବସୁଛେ, ସମସ୍ୟା ଭିତରେ ଆମେ ବସିଯାଉଛେ ନା ଆଉ, ଜଣେ ସମସ୍ୟା ଭିତରେ ନ ପଶିବ, ସମସ୍ୟା ତାର ଆସିବ ଭକ୍ତ ପାଇଁ, ସେ ଠିକ୍ ସେ ନାମ କରିବ, ଭଗବାନଙ୍କ ଶରଣାଗତ ହବ, ସମସ୍ୟା ଆସିବ, ସେ ତା ରାସ୍ତାରେ ପଳେଇବ, ଆମେ ତା ଭିତରେ ବସିଯାଉଛେ। କାହିଁକି ମୁଁ ଏଟାକୁ ସଲ୍ଭ କରିବି, ଏଟା ଗୁଣର ପ୍ରଭାବ। ସେଥିପାଇଁ ଜଗତରେ ଯେଉଁମାନେ ବେଶୀ ଭଜନ କରିବାଟା ବହୁତ କଷ୍ଟ, ଆମେ ବି ଦିନେ ଥିଲୁ ଏଇଭଳି, ବହୁତ ଶୁଣିଲା ମାନେ ବିଚଳିତ ଲାଗିବାରେ ଧର୍ମ ନେଇକି ଲୋକମାନେ ଏମିତି ହେଉଛନ୍ତି, ଭକ୍ତମାନେ ଏମିତି ହେଉଛନ୍ତି, ଏମିତି ସବୁ ରହୁଛି, କ'ଣ ଏଠି ରହିବ, କ'ଣ ଭଜନ କରିବ, କ'ଣ କରିବ, କାରଣ ଆମେ ଗୁଣ ପ୍ରଭାବଟା ରହୁଛି ନା ସେତେବେଳେ। କିନ୍ତୁ ଗୁରୁ ବୈଷ୍ଣବଙ୍କ ସେବାରେ ଲାଗି ରହିଲେ ତାଙ୍କ କୃପା ହବ, ଜଣେ ବୁଝିପାରିବ ସ୍ଥିତିଟା ବୁଝିପାରିବ, କେବଳ ଭଗବାନ ପ୍ରାର୍ଥନା କରିବ, ପ୍ରଭୁ ଜଗତରେ ମୋତେ କେମିତି ତୁମେ ବଞ୍ଚେଇକି ରଖ, ମୋତେ କି ମୁଁ କେମିତି ରହିବି, ଆପଣ ସେବା କରି ଜୀବନଟା ମୁଁ କାଟିବି, ସେଇଟା ମୋତେ ଆପଣଙ୍କର ଦାୟିତ୍ୱ। ଏଇ ଗୋଟିଏ କେବଳ ଜଣଙ୍କର ଅନ୍ତରର ବୃତ୍ତିଟା ହିଁ ଗୋଟେ ଜୀବକୁ ସୁରକ୍ଷା ଦେବ, ତାର ମୁଡ଼ଟା କ'ଣ ରହୁଛି, ଜଗତର ସମସ୍ୟାକୁ ସମାଧାନ କରିବା କି ଭଲ ରହିବା କି କ'ଣ କରିବା, ସେଇଟା କୃଷ୍ଣ ଜାଣୁଛନ୍ତି ନା, ସେଇ ସବୁ ସେ ବ୍ୟବସ୍ଥା କରେ। ତେଣୁ ଏଇ କଥା ପଡ଼ିଥିଲା, ଗୁଣ ପ୍ରଭାବ ରହିଲା ମାତ୍ରେ ଜୀବ ଭକ୍ତି କରୁଥିଲେ ବି ସେ ସଗୁଣ ଭକ୍ତିରେ ଆଉ ସ୍ୱାଦ ପାଇବନି। ଯେମିତି ଏ ଦୁଇଟା କଥା ପଡ଼ିଥିଲା ନା, ଏ ଜଗତରେ ଆମେ ଭକ୍ତି କଲେ ବି ଦୁଇଟା ଜିନିଷ ରହୁଛି ସବୁବେଳେ, ନିଜର କିଛି ସୁଖ ରହୁଛି ଆଉ ଅନ୍ୟକୁ ସୁଖୀ କରିବା ପାଇଁ ଚେଷ୍ଟା କରୁଛି, କିନ୍ତୁ ସେଠି ସେଟା ନାହିଁ, ଗୋଲକ ବୃନ୍ଦାବନ ସେଟା ନାହିଁ, ସେଠି ସମସ୍ତଙ୍କର ଗୋଟିଏ ରାଧାରାଣୀଙ୍କ ସହିତ କୃଷ୍ଣଙ୍କ ସହିତ, ସେ ପ୍ରିନ୍ସିପଲ୍ ଗୋଟେ ଅଲଟା, କାରଣ ସମସ୍ତେ ଚାହାନ୍ତି କୃଷ୍ଣଙ୍କ ସୁଖ ଆଉ କୃଷ୍ଣ ଚାହାନ୍ତି ସମସ୍ତଙ୍କ ସୁଖ, ସେଠି ଗୋଟେ କମ୍ପିଟିସନ ଚାଲିଛି, ଗୋଟେ ପ୍ରତିଯୋଗିତା ଚାଲିଛି, ଏ ଜଗତର ଗୋଟେ ପ୍ରତିଯୋଗିତା, ସେ ଜଗତର ଗୋଟେ ଏ ଜଗତରେ ନିଜେ ସୁଖୀ ହେବା ପାଇଁ ପ୍ରତିଯୋଗିତା, ସୁଖୀ କରିବାର ପ୍ରତିଯୋଗିତା ଏ ଜଗତରେ ନାହିଁ। ସେ ସ୍ୱାମୀ ସ୍ତ୍ରୀ ହେଇଥାଉ ଯିଏ ବି ହେଇଥାଉ, ମୋ କାମ ମୁଁ କରିଦେଲି, ସେ ତାର ଖୁସି ହେଲେ, ନହେଲେ ମୁଁ କ'ଣ କରିବି, ଏ ଜୀବ ତ ଦୁଃଖୀଟା ନା, ଦୁଃଖୀ ଯୋଉଟା ଆଉ ଗୋଟେ ଜୀବ କ'ଣ ସୁଖୀ କରିବ, କିଛି କରିପାରିବ, ଏଠି ଭଲ ରୋଷେଇ କରି ଖାଇବାକୁ ଦେଇଦେଲା, ଲୁଗାପଟା ସଫା କରିଦେଲା, ଘର କାମ ଟିକେ କରିଦେଲା, ଆମେ କହିଲେ ହଁ ଭଲ ଲୋକ ଏତିକି ଆଉ କ'ଣ। ଆରେ ସେ ଦୁଃଖୀ ଜୀବଟା କିଏ କାହାକୁ ସୁଖୀ ଏଠି କରିପାରିବେ, କିନ୍ତୁ ଯେହେତୁ ଆମର କିଛି କାମନା ରହିଛି ଭଗବାନ ଈଶ୍ୱର ଜଗତର, ଏଇ କାମନାଟାକୁ କାମନା ଦ୍ୱାରା ଆମେ ପୀଡ଼ା ପାଇବା, କାମନା ଦ୍ୱାରା ଆମର ଅନୁଭବ ଆସିବ ଯଦି ଆମେ ସାଧୁସଙ୍ଗ କରିବା ଆଉ ଏ ଜଗତକୁ ଭଲ ଭାବରେ ଚିହ୍ନି ନେବା, ଭଗବାନଙ୍କୁ ଭଜନ କରିକି ଜଗତରୁ ଯିବା, ଭଗବାନଙ୍କର ବ୍ଲେସିଂ କୃପା। ସେ ଜଗତରେ ଏ ଜଗତରେ ଗୋଟେ କମ୍ପିଟିସନ ସବୁବେଳେ, ମୁଁ କେମିତି ଅଧିକା ସୁଖ ପାଏ, ସେ ଗୋଟେ ଘରେ ରହିଲେ କ'ଣ, ସ୍ୱାମୀ ସ୍ତ୍ରୀ କ'ଣ, ସେ ବିବାହ କରିଦେଲେ କ'ଣ ହବ, ସେ ତାଙ୍କର ନିଜ ସୁଖ ଅଛି ନା, ଆଉ ସ୍ୱାମୀ ପଇସା ଆଣିକି ଦେବ, ସେଥିପାଇଁ ମୋର ସୁଖଟା ଅଧିକା ଦରକାର, ସ୍ୱାମୀ କହିବ ମୋର ସୁଖଟା ମୋତେ ସେ ଭଲ ରୋଷେଇ କରିଦେବୁ, ସବୁବେଳେ ନିଜ ସୁଖ ପାଇଁ କମ୍ପିଟିସନ। ଏ ରିଲେସନସିପ୍ ଯୋଉଠି ଯେତେ ଏଷ୍ଟାବ୍ଲିଶ ହେଇଛି ଜଗତରେ, ପିତା ପୁତ୍ର ହଉ, ପ୍ରଭୁ ବୃତ୍ତି ହଉ, ସ୍ୱାମୀ ସ୍ତ୍ରୀର ସମ୍ପର୍କ ହଉ, ଏ ଯୋଉ ବାତ୍ସଲ୍ୟ ହଉ, ମାଧୁରୀ ଦାସ୍ୟ ହଉ, ଯେକୌଣସି ପ୍ରକାର ସମ୍ପର୍କ ରହିଛି କେବଳ ଗୋଟିଏ ପାଇଁ, ସମସ୍ତେ ଜାଣନ୍ତି ମୁଁ ଅଧିକା କେମିତି ସମ୍ପର୍କ ରଖୁ ତା ସୁଖୀ ହେବି, ଏଇଟା କିଛି ଜାଣନ୍ତିନି, ଗୋଟେ ଦୁଃଖୀ ଜୀବ ସହିତ ସମ୍ପର୍କ ରଖିଲେ କେବେ ସୁଖେଇ ପାରିବେ, ସିଏ ବରଂ ଦୁଃଖଟାକୁ ନଦିଦେବ। କିନ୍ତୁ ଭଗବାନଙ୍କ ପାଖରେ ଗୋଟେ କମ୍ପିଟିସନ, ଭଗବାନଙ୍କ ବୈକୁଣ୍ଠରେ ବା ଗୋଲକରେ ଗୋଟେ କମ୍ପିଟିସନ, କ'ଣ ଭଗବାନ ଚାହୁଁଛନ୍ତି ମୁଁ ଭକ୍ତଙ୍କ ସୁଖ, ଆଉ ଭକ୍ତ ଚାହୁଁଛି ମୁଁ ଭଗବାନଙ୍କ ସୁଖ ଦେବା, ତା ନିଜ ସୁଖ କାହାର ଅଛି, ଯେତେବେଳେ ଭଗବାନଙ୍କର ନିଜର ସୁଖ ନାହିଁ ଆମେ କେମିତି ନିଜ ସୁଖୀ, ଆମେ ଭକ୍ତ କି ଆମେ ମୋର ଏଟା ମୋର ଏଟା ଦରକାର ମୋର ଏଟା ସୁଖ, ପ୍ରଭୁଙ୍କର ବି ନିଜ ସୁଖ ନାହିଁ, ଯଦି ଭଗବାନଙ୍କର ନିଜ ସୁଖ ଥାଆନ୍ତା ତାହେଲେ ସେ ବୃନ୍ଦାବନ କେବେ ଛାଡ଼ିକି ମଥୁରା ଦ୍ୱାରକା ଯାଇନଥା, ଏଟା ତାଙ୍କ ନିଜ ସୁଖର ବହୁତ ବଡ଼ ବାଧା, କାରଣ ପୁରା ବିପରୀତ, କଂସ ପାଖକୁ ଯିବା ତାକୁ ମାଡ଼ପିଟ କରିବା ଭଗବାନଟା ଭଲ ପାଆନ୍ତିନି, ପାଠ ପଢିବା ପାଇଁ ଯିବା ବସୁଦେବ ଦେବ କି ପଠାଉଛନ୍ତି, ନା ମୋ ପୁଅ ମୂର୍ଖ ହେଇଯିବ ଯା ପଦ୍ମ ବୁଝାଉଛି, ଏ ଗାଈ ଚରି ଚରି ନନ୍ଦ ବେକାର କରିଦେଲା, ଟିକେ ପାଠ ପଢାରେ ବସୁଦେବ ପଟା ସଂସ୍କାର ହଉ, ନହେଲେ କ'ଣ ଇଏ ରାଜା କେମିତି ହବ, ଯଦି ଭଗବାନ ପାଠ ପଢିବାକୁ ପଡୁଛି କାହିଁକି, ମୋ ଭକ୍ତ କହୁଛି ପାଠ ଯଦି ନ ପଢିବି ତାହେଲେ ବସୁଦେବ ମୋ ଦୁଃଖ କରି, ଭଗବାନଙ୍କର କିଛି ସୁଖ ନାହିଁ ତ, ସେ ଆନନ୍ଦ ଘନ କିନ୍ତୁ ଜୀବ ଦୃଷ୍ଟିରୁ ଦେଖାଯାଏ ତାଙ୍କର କ'ଣ ସୁଖ, ସେ କେବଳ ଭକ୍ତକୁ ସୁଖୀ କରିବା ପାଇଁ ଦୌଡ଼ିଛି, ତାଙ୍କର ସୁଖ ହଉ ସେଇଟା, ଭକ୍ତକୁ ସୁଖୀ କରିବା ହଉଛି ତାଙ୍କର ସେ, ଆଉ ଭକ୍ତର ସୁଖ କ'ଣ, ଭଗବାନଙ୍କୁ ସୁଖୀ କରିବା, ଏଇଟା ଗୋଟେ ବହୁତ ବଡ଼ ଫିଲୋସଫି ନା, ଏଇ ଜଗତରେ ନାହିଁ ସେପାଇଁ ଭକ୍ତିଟା ନା, ଆଉ ଏଠି ଆମେ ଯାହା କରିବା ମୋତେ ଯୋଉଟା ଭଲ ଲାଗିବ, ଭକ୍ତି କଲେ ବି ଠାକୁର ପୂଜା କଲେ ବି ରୋଷେଇ କଲେ ଆମକୁ ଯୋଉଟା ଭଲ ଲାଗିବ, କିଏ ଭଗବାନ ଚିନ୍ତା କରୁଛି କି ପ୍ରଭୁ ଆପଣ କ'ଣ ଭଲ ଲାଗିବ, ଏଇଟା ଯେହେତୁ ଆମର ବୃତ୍ତିଟା ଆମେ ଆମର ଯେତିକି ସାମର୍ଥ୍ୟ ନେଇ ଆମେ କରିବା, କିନ୍ତୁ ଭଗବାନଙ୍କୁ ପ୍ରସନ୍ନ କରିବାକୁ ହେଲେ ଆମକୁ କଣ୍ଟିନ୍ୟୁସ୍ ପ୍ରାର୍ଥନା କରିବାକୁ ପଡ଼ିବ, ଚିନ୍ତା କରିବାକୁ ପଡ଼ିବ, ଆମର ପୁରା ବୁଦ୍ଧି ବଳ ଜ୍ଞାନ ସବୁ ଲଗେଇବାକୁ ପଡ଼ିବ, ପ୍ରଭୁ ଆପଣଙ୍କର କ'ଣ ଇଚ୍ଛା, କାରଣ ସେ ପରମାତ୍ମା ଉପରେ ହୃଦୟରେ ରହିଛନ୍ତି। ସେ ତ ଆମ ସାଙ୍ଗରେ ଏତେ ସିଧା ସଳଖ ଯେମିତି ସନାତନଙ୍କ ସାଙ୍ଗ ରୂପ ସାଙ୍ଗରେ ଡାଇରେକ୍ଟ ରେସିପୋକେଟ୍ କରୁଥିଲେ ସେମିତି ହବନି, କିନ୍ତୁ ପ୍ରାର୍ଥନା କଲେ ହବ। ଭଗବାନଙ୍କୁ ତୁମେ ପ୍ରାର୍ଥନା କରୁଥିବ କ'ଣ କରିବି, କ'ଣ ସେ ପରିବାର ଡେଲି ରୋଷେଇ କରିବି, କ'ଣ କ'ଣ କରିବି, ତୁମେ ଦେଖିବ ତୁମ ବୁଦ୍ଧି ଆସି ଇଣ୍ଟେଲିଜେଣ୍ଟ ଆସିକି ପହଞ୍ଚ। ଏଇ ଜଷ୍ଟ ମୁଁ କେତେ ଦିନ ତଳେ ଏଇ ଦୁଇ ତିନିଟା କଥା ମୁଁ ଦେଖିସାରିଲିଣି। ଭଗବାନ କହିଛନ୍ତି ଏଠି ଆମ ପ୍ରବଚନ ହେଲା ଯେ ଭଗବାନ ସବୁ ପନିପରିବା ଦେବ। ଏଇଟା ଶିବ ଶିବ ସିଜିନ୍ ନା, ଆମର ଏଠି ଆମର ଏଇ ଗଛରେ ଯେତେବେଳେ ଶିମ୍ବ ହେଇନଥାଏ, ଏଇ ଗଛରେ ଯେତେବେଳେ ଶିମ୍ବ ହେଇନଥାଏ, ଆରେ ଭଗବାନ ଶିମ୍ବ ଟିକେ ଦିଆ ହେଇପାରୁନି, କ'ଣ କରନି, ତାକୁ ଦେଖିବା, ତାକୁ ଫୋନ୍ କରିବା, ସେ ଆଣିବ ଯଦି ଆଣିବ, ମୁଁ ଭୁଲି ଯାଇଛି କହିଦି। କାଲିଠୁ ଶିମ୍ବ ଠାକୁର ଏପର୍ଯ୍ୟନ୍ତ ଥଣ୍ଡା ଦିନ ନା, ଆଉ ଖରାଦିନ କ'ଣ ଶିମ୍ବ ଖାଇବେ ଠାକୁର। ନେକ୍ସଟ ଡେରେ ସେ ବଡ଼ ବଡ଼ ଶିମ୍ବକୁ ଧରିକି କେଉଁଟା ଆସିଛି, ସକାଳୁ ମୁଁ ଯାଇ ପହଞ୍ଚିଲା ବେଳକୁ ଦେଖିଲା ବେଳକୁ କିଛି ନାଇଁ, ଶିମ୍ବ ଧୁଆ ହେଇଛି। ଆରେ ମୋର ମାନେ ମୋର ଏମିତି ଗୋଟେ ଚିନ୍ତା କରିଦେଲେ, ଏ ଶିମ୍ବଟେ ଭଗବାନ ଏଠି ପ୍ରଭୁଙ୍କର ଶିମ୍ବ ହବା ଦରକାର, ଗଛଟା ହେଲା ଶିମ୍ବ କିଛି ହଉନି, ଆଉ ସେତେବେଳେ ଶିମ୍ବ ହଉନଥିଲା, ନେକ୍ସଟ ଡେରେ ଦେଖିଲୁ ଶିମ୍ବ ଆସିକି ପହଞ୍ଚିଗଲେ। କାରଣ ଆମକୁ କେବଳ କଣ୍ଟିନ୍ୟୁସ୍ ପରେ ଆମେ ଶୁଦ୍ଧଭକ୍ତ ଆମେ ନୁହନ୍ତି, କିନ୍ତୁ ଆମେ ତାଙ୍କ ସୁଖମୟ ଚିନ୍ତା କରିବା, ସେ କାହା ଦ୍ୱାରା ଏଇଟା କରାଇଦେବେ, ପଟକିନ କରାଇଦେବେ। କାରଣ ସେ ସବୁ ଦେଖୁଛନ୍ତି ଗୋଟେ ଜୀବ ମୋ ସାଙ୍ଗରେ ଯୁକ୍ତ ହେବା ପାଇଁ ଚାହୁଁଛି, ମୁଁ ଯଦି ସାହାଯ୍ୟ ନ କରିବି ଯେଉଁଟା କ'ଣ ମୋ ସାଙ୍ଗରେ ଯୁକ୍ତ ହେବ। ଆମର ଚେଷ୍ଟାଟା ସେନେ ଓଡ଼ିଆ ରୁଟି ନାହିଁ, ଆମେ ଗୋଟେ ପାଦ ଗଲେ ସେ ଦଶ ପାଦ ପଳେଇ ଆସିବ। ଆମେ ସବୁବେଳେ ଚେଷ୍ଟା କରିବା ମୁଁ କେମିତି ଗୋଟେ ଯୁକ୍ତ ହେବି ଭଗବାନଙ୍କ ସାଙ୍ଗରେ, ଆଉ ଜଗତର କିଛି ନାହିଁ, ସୁଖ ହିଁ ତାଙ୍କ ପାଖରେ ଅଛି। ସେଗୋଟେ ଚେଷ୍ଟା ଆମକୁ କରିବାକୁ ପଡ଼ିବ, ପ୍ରାର୍ଥନା କରିବାକୁ ପଡ଼ିବ। ଏଇ ପ୍ରାର୍ଥନା ଦ୍ୱାରା ତାଙ୍କର ଯେଉଁ ଆମ ପ୍ରତି ରହିବ କୃପାଟା, ଏଇ କୃପା ଦ୍ୱାରା ହିଁ ଆମ ପାଖକୁ ଅନ୍ତରଙ୍ଗ ଶକ୍ତିର ପ୍ରଭାବଟା ଆସିବ। ସେତେବେଳେ ଏ ଜଗତର ବାହ୍ୟ ଜିନିଷ ପ୍ରତି ଆମକୁ ଡିଷ୍ଟର୍ବ ହବାନି, ଭିତର ପଶିବନି ସେସବୁ ଜିନିଷ। ବହୁତ କିଛି ବାଦ ବିବାଦ ଏଇଟା ଲାଗି ଲାଗି ରହିବ, ଜଗତରେ ଏଇଟା ରହିବ, ରହିଲେ କିନ୍ତୁ ତୁମର ଭଜନରେ କିଛି କ୍ଷତି ହବନି, ତା ଭକ୍ତିରେ କିଛି କ୍ଷତି ହବନି, ତୁମ ସେବାବୃତ୍ତିରେ କିଛି କ୍ଷତି ହବନି, ଏଇଟା କେବେ ନଷ୍ଟ ହବନି। କାହିଁକି ତୁମେ ତାଙ୍କର ସୁଖ କଥାଟା ସବୁବେଳେ ଚିନ୍ତା କରୁଛ, କୃଷ୍ଣଙ୍କୁ କେମିତି ମୁଁ ଖୁସି କରିବି, ଗୁରୁଙ୍କୁ କେମିତି ଖୁସି କରିବି, ଯେ ସିଏ ମୋତେ ସାହାଯ୍ୟ ନ କରିବେ ମୁଁ କ'ଣ କରିବି, କାରଣ ମୁଁ ଗୋଟେ ସ୍ୱର ଭିତରେ ଅଛି, ମୋ ଗୁଣ ଭିତରେ ରହିଛି, ମୁଁ ଗୋଟେ ଦୁର୍ବଳ ଜୀବ, ମୋର ବିଭିନ୍ନ ସମସ୍ୟା ରହିଛି, କିନ୍ତୁ ଆମର ତାହେଲେ କରିବାର ସ୍ପୃହାଟା ତାହେଲେ ରହିବ, ଗୁଣ ପ୍ରଭାବକୁ ଉର୍ଦ୍ଧକୁ ଯିବା ପାଇଁ ଏଇଟା ଗୋଟେ ଉପାୟ, ଆଉ କିଛି ନାହିଁ। ତ ଚେଷ୍ଟା କରୁନ କେତେ ଭଜନ କର, ନିର୍ଜନକୁ ଯାଅ, ଯୁଆଡ଼େ ଯାଅ, ତୁମ ସ୍ୱଭାବ ସବୁବେଳେ ତୁମ ଭିତରେ ରହିଥିବ, କେବେ ଛାଡ଼ିକି ଯିବନି, କ'ଣ ଏକାଠି ଏକାଠି ତୁମେ ରହିଲେ ସେଇ ସ୍ୱଭାବ। ଝଗଡ଼ା କରିବା ଲୋକ ଦେଖ ସବୁବେଳେ କହିବ, ଆରେ କାହିଁକି ମୁଁ ଯୁଆଡ଼େ ଗଲେ ମୋ ସାଙ୍ଗେ ଝଗଡ଼ା ହେଉଛି, ସେଠୁ ବଳିବ ସେଠି କି ସେଠୁ ବଳିବ, ଆରେ ସ୍ୱଭାବଟା ତୁ କୁଆଡ଼େ ଛାଡ଼ିବ, ସେଟା ଗୁଣଟା ମାନେ ତୁମ ଭିତରେ ରହିଛି, କେବଳ ଗୋଟିଏ। ସେଥିପାଇଁ ଭଗବାନ କହିଲେ ଅବ୍ୟଭିଚାରିଣୀ, ସେ ଶବ୍ଦଟାକୁ ଲଗେଇଲେ, ମାଂସ ଯୋ ଅବ୍ୟଭିଚାରିଣୀ ଭକ୍ତି ଯୋଗେନ ସେବତେ, ଭକ୍ତି ଯୋଗେନ ସେବତେ, ବ୍ୟଭିଚାର ଦୋଷ ରଖ ନା, ବ୍ୟଭିଚାର ଦୋଷ ରଖିଲେ ଗୁଣଟା ପଶି ପଳେଇବ। ବ୍ୟଭିଚାର କ'ଣ, ନିଜ ସୁଖଟା। କିଛି ଦିନ ଠାକୁର ସେବା କରି ମୋର ଗୋଟେ ଛୁଟି, ଯେମିତି ଅଫିସରେ ନାହିଁ, ଶନିବାର ରବିବାର ଛୁଟି, ଶନିବାର ରବିବାର ଛୁଟି ନା, ଆଉ ଏଇ କ'ଣ ଏବେ ଗଲା ଧାନ କଟା ଛୁଟି, ଆଉ ନାଇଁ ନା ମୁଁ ଠାକୁରଙ୍କୁ ରୋଷେଇ କରୁଛି ନା, ଠାକୁର ଜଣେ ତ ରୋଷେଇ କରୁଛି, ସେ ଜାଣିଛି କେତେ ଲୁଣ ପଡ଼ିବ, କେତେ ହଳଦୀ ପକେଇବ, କେମିତି ସେ ରୋଷେଇ କରୁଛି, ତାର ଧ୍ୟାନଟା ରହୁଛି। ସେ ଯଦି ରୋଷେଇ ନ କରିବ, ରୋଷେଇଆ ବଦଳିଲା ମାନେ ଖାଇବା ଲୋକ ଧରିଦେବ, ଡାଲିଟା କର, ସବଜିଟା କର, ଧରିଦେବ, ଆରେ କିଏ ରୋଷେଇ ଆଜି କରିଛି କି, ଫଟକି ଧର ପଡ଼ିଛି। କାରଣ ସମସ୍ତଙ୍କର ହାତର ସ୍ୱାଦଟା ହେଉଛି ଅଲଗା, କାହିଁକି ରୋଷେଇ ଗୋଟେ ପ୍ରୀତି, ଶୃଙ୍ଗାର ଗୋଟେ ପ୍ରୀତି, ଯେ ଭଗବାନଙ୍କର କୀର୍ତ୍ତନ ଏଇଟା ଗୋଟେ ପ୍ରୀତି, ଏଇଟା ଆର୍ଟ ନୁହେଁ, ଆର୍ଟ ଲଗେଇଲେ ସେଟା ହବନି, କଳା ଯୋଉ କଳା ନୁହେଁ, ଭଲ ରୋଷେଇଆ ଯେ ଭଗବାନ ପାଇଁ ରୋଷେଇ କରିବ ସେମିତି ନାହିଁ, ବେକାର। କେତେ ଗୋଟେ ରୋଷେଇ ଡାକ ରାଜା ଯଦି ମସଲା ଫସଲା ପକେଇ ସେଇଟା କ'ଣ ରୋଷେଇ କରିଦେବ, ସେଇଟା କ'ଣଟା ଭଗବାନ ଗ୍ରହଣ କରିବେନି, ଏଇଟା କଳା ନୁହେଁ, ଏଇଟା ହଉଛି ପ୍ରୀତିର ଜିନିଷ। ତେଣୁ ଜଣଙ୍କର ବ୍ୟଭିଚାର ଦୋଷଟା ପଶିଗଲା ମାନେ ଭକ୍ତିରେ ଗୁଣଟା ପଶି ଆସୁଛି, ଅବ୍ୟଭିଚାର, ସେଥିପାଇଁ ଅପ୍ରତିହତା, କେତେ ସୁନ୍ଦର ସୁନ୍ଦର ଶବ୍ଦ ଲାଗିଛି, ଭକ୍ତି ହଉଛି ଅପ୍ରତିହତା, କ'ଣ ସେ ଶ୍ଳୋକ, ନା 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 ଅପ୍ରତିହତା ଯା ଆତ୍ମା ସୁପ୍ରସିଦ୍ଧ ଦେ ସବେ ପୁଂସା ପରୋ ଧର୍ମ ଯତୋ ଭକ୍ତିର ଦୁଃଖ ଯେ ଅହେ ତୁ କି ଅପ୍ରତିହତା, ଦୁଇଟି ଶବ୍ଦ ଲାଗିଲା ସବୁ ମାନଙ୍କ ପାଇଁ, ଦୁଇଟା ଭକ୍ତି କେମିତି କରିବେ, ଅହେତୁ କି କିଛି ହେତୁ ରହିବନି, ଆଉ ଅବ୍ୟବହିତ, ଆଉ ଅହେତୁ କି ଅପ୍ରତିହତା, ପ୍ରତିହତ ହବନି, ପ୍ରତିହତ ମୋର ଗୋଟେ ନିଜର କ'ଣ ଗୋଟେ ଅଛି, ଯେତେବେଳେ ଯୁଆଡ଼େ ଯିବା ଭଗବାନ କାମ ପାଇଁ ଯିବୁ, ଯେତେବେଳେ ଯାହା ଯିବୁ ପ୍ରଭୁଙ୍କ ପାଇଁ ଯିବୁ, ଯେଉଁଠି ଯିବ, ଏଠି ନାହିଁ ଯେ ଏମିତି ଗୋଟେ ହଷ୍ଟେଲ ଲାଗିବ ଆମେ ଏଠୁ ପଳେଇଗଲେ ଆଉ ଯାଇ କେଉଁଠି ଜାଗାରେ ରହିବା, ସେଠି ଦୁଇ ଦିନ ଛୁଟି ନେବା, ଛୁଟି ନାହିଁ ସେଠି ବି ସେବା, ନହେଲେ ସେଠି କ'ଣ ପଶିଯିବ, ଗୁଣ ଜଗିକି ରହିଛି ନା, ବ୍ୟଭିଚାର ଦୋଷ ଲାଗିଲା ମାନେ ତୁମେ ଯେତେବେଳେ ଦେଖୁ ନା ଗୋଟେ ମୁଁ ଯିବି କୁଆଡେ ବୁଲିବି କରିବି, ସେଦିନ ଭୋଜନ କିଛି ନଥିବ। ଯେଉଁଠିକି ଯାଅ ତୁମେ, ଯେମିତି ଆମେ ଯେଉଁଠିକି ଯାଉଛେ ଭୋଜନ କରୁଛେ, ଯେଉଁଠିକି ଯାଉଛେ ଶୋଉଛେ, ସ୍ୱର ଧର୍ମଟା ଯେଉଁଠିକି ଯାଅ ତୁମେ ଆତ୍ମଧର୍ମ। ବ୍ୟଭିଚାରୀ ଦୋଷଟା ଲାଗିଗଲା ମାନେ ସେବା ଭଜନ ଏ ବ୍ୟଭିଚାର ଜିନିଷ ରଖିଗଲା ମାନେ ଆଉ ଗୁଣ ପଶିଗଲା, ଗୁଣ ପଶିଗଲେ ତୁମକୁ କ୍ଷୋଭିତ କରିବ ଆଉ ଅବ୍ୟଭିଚାର ସେଥିପାଇଁ ଲାଗିଲେ ନ। ଗୁଣାତୀତ ହେବାକୁ ହେଲେ ସବୁ ସମୟରେ ସେବାରେ ଭକ୍ତି ଠାକୁର ପୌପାଦି ମହାରାଜ ସେ କଥା କୁହନ୍ତି, ଗୁରୁଦେବ ସେଇଟା କହୁଛନ୍ତି, ସେ ବିଦେଶୀ ସେବାରେ ଯାହାକୁ ବୋର୍ ଲାଗୁଛି, କଣ କୁହାଯିବ ବୋର୍ ମାନେ କଣ ଓଡ଼ିଆରେ କୁହାଯିବ ମାନେ ଆଳସ୍ୟ ଲାଗୁଛି, ତାକୁ ଆନନ୍ଦ ଲାଗୁନି, ତାକୁ ଆଉ ତାର ଆଉ ଗୁଣ ପ୍ରଭାବ କେବେ ଯିବନି। କର୍ମରେ ଯଦି ଲୋକ ଆନନ୍ଦ ପାଉଛନ୍ତି, ତୁମେ ଅଲଗା କାମ କଲେ ବୋର୍ ଲାଗୁଛି କି, କଥା କଲେ ବୋର୍ ଲାଗୁନି, ଅଲଗା କୁଆଡେ ଗଲାବେଳେ ବୋର୍ ଲାଗୁନି, ସେବା କଲେ କାଇଁ ବୋର୍ ଲାଗୁଛି, ତାର ଗୁଣ ପ୍ରଭାବଟା ତୁମ ପାଖରେ ପ୍ରଚୁର ରହିଛି, ସେ ତୁମକୁ ଧରିଦେଇ ଚାପୁଡ଼ିକି। ଏଇଟା ଯେ ପ୍ରଭୁଙ୍କର ସେବା, ୟା ମାଧ୍ୟମରେ ମୋର ସମୟ ଶକ୍ତିଟା ଭଗବାନଙ୍କ ସେବାରେ, ଜଣେ ଭକ୍ତ ସବୁବେଳେ ଏଇଟା ଚିନ୍ତା କରିବା ଦରକାର, ମୋର ସମୟ ଶକ୍ତିଟା କିଏ ନେଇଥାନ୍ତା, ଦିନେ ସଂସାର ନେଇ ପଳେଇଥାନ୍ତା, ଏ ସ୍ତ୍ରୀ ଛୁଆ ପିଲାଙ୍କ ପାଇଁ ମୁଁ ଦେଇଥାନ୍ତି ନା କ'ଣ ଭାବିଲେ, କାହା ପାଇଁ ଦେଲ, ଯାହା ପାଇଁ ଦେଲ, ସେ ଲେଖିଲେ ନା ସେଇଟା, ଏଇଟା ସମସ୍ତିଙ୍କ ପାଇଁ କ'ଣ, ସୁଖରେ ଲାଗିଆ ଏ ଘର ବାନ୍ଧିଲୁ ଆନରେ ପୋଡ଼ି ଆଗେଲ, ସୁଖ ଲାଗି ଘର ବାନ୍ଧିଲି, ଯାହା ପାଇଁ ସର ଦେଲି, ଦେଖ ଗୋଟେ ଘର ତିଆରି କଲ ସୁଖର ଲାଗି ନିଆଲା କଲା, ସେଭଳିଆ ସମୟ ଶକ୍ତି ତୁମେ ସମସ୍ତେ ନେଇଯିବ, ମାୟା ଜଗିକି ବସିଛି, ସମୟ ଶକ୍ତି ଯାହା ପାଇଁ ଦେଲ ହେଲେ ସେ ତୁମକୁ କ'ଣ ସୁଖ ଦେଲେ, କିଛି ନାହିଁ। ଜଣେ ଭକ୍ତ ସବୁବେଳେ ଚିନ୍ତା କରିବା ଦରକାର, ମୋର ସମୟ ଶକ୍ତିରେ ମୁଁ କାହାକୁ ଦଉଛି, ମୋ କାମରେ କିଛି ଲାଗିଲା କି, ପ୍ରଭୁଙ୍କ କାମରେ ଲାଗୁଛି ମାନେ ନିଶ୍ଚିତ ପ୍ରଭୁ କେବେ ଅକୃତଜ୍ଞ ହେବେ ନା। ଭକ୍ତର ଏଟା ବିଶ୍ୱାସ ନାହିଁ, ସେ ସେବା କରୁଛି ତାର ଶ୍ରଦ୍ଧା ନାହିଁ, ସେ ଭାବୁଛି କଣ ମୁଁ ଏତେ ଖଟି ମୋର ଏଟା ଏମିତି ହେଲା, ଆରେ ଏଟା ଅକୃତଜ୍ଞ କାମ, ତୁମେ କେମିତି ଭାବୁଛ ଭଗବାନ ଅକୃତଜ୍ଞ କି, ମାନବ ସେବାର ଫଳ ଅଛି ମାଧବ ସେବାର କିନ୍ତୁ ଫଳ ନାହିଁ, ତୁମେ ଗୋଟେ ବୋକା ଗୋଟା ଭକ୍ତ ଗୋଟା, ମୁଁ କେତେଟା ଫିଲୋସଫିରେ ଦେଖେ, ଯଦି ଗରିବ ଲୋକଟାକୁ ଖାଇବାକୁ ଦେଲେ କି କୋଉଠି କୋଉଠି ଯାଇଥିଲେ ସେଠିକି, ଏଇ ଯେ ବୋଲବମ୍ କହିଲେ ବୋଲବମ୍ ଯାଇଛ କେବେ, ଯାଇନ ଯାଇନ ବୋଲବମ୍ର ଗଲେ ଦେଖିବ, ଇଏ ଗଞ୍ଜେଇ ଖାଉଛୁ ତାଙ୍କ ଗୋଡ଼କୁ ସବୁ ମାଲିସ କରୁଛନ୍ତି, ଜାଣିଛ ନା ନାହିଁ, ମାରୱାଡ଼ି ଗୁଡ଼ାକ ଏଇ ଯେଉଁ କଟକର ଗଲାବେଳକୁ କଟକ ଭୁବନେଶ୍ୱର ରୋଡ଼ରେ ବାଁ ସାଇଡ଼ରେ ସେଥିରେ ସବୁ ବଡ଼ ବଡ଼ ଘର ଦେଖିବେ, ସବୁ ବୋଲବମ୍ରେ ଖାଇଥିବ, ଏଇ ଯେଉଁ ଫୁଲଙ୍କରା ସାଇଡ଼ରେ ସେଠି ସବୁ ଯାଇ ରହିବେ, ମାରୱାଡ଼ି ସବୁ ତେଲ ଆଣିବେ ତାଙ୍କ ଗୋଡ଼କୁ ମାଡ଼ିବେ, କାହିଁକି ଶିବଙ୍କର ଭକ୍ତ, ସିଏ ଗଞ୍ଜେଇ ଖାଉଛନ୍ତି କ'ଣ କରୁଛନ୍ତି କରନ୍ତୁ, ଦେଖ ସିଏ ପୁଣ୍ୟ ନେବା ପାଇଁ ଚାଲି ଆସୁଛନ୍ତି, ଗୋଟେ ମାନବ ସେବା କରିକି ସିଏ କହୁଛନ୍ତି ଆମର ଆମେ ଖୁସି, ମାନବ ସେବା କରିବା ଲୋକ ସିଏ ଭାବୁଛନ୍ତି ଆମେ କିଛି ପାଇବୁ, ମାଧବ ସେବା କରିବା ଲୋକ ସିଏ କହୁଛନ୍ତି ମୁଁ କିଛି ମୋତେ କିଛି ମିଳିବନି, ମୋତେ କିଏ ପଚାରିବ ବୁଢ଼ା ବୟସରେ, ଭକ୍ତ କେତେ ବୋକାରେ ପଡ଼ିଛି, ଯେ ଭଗବାନ ଆମେ ଫୁଲ ତୋଳୁଛି, ଯେ ଭଗବାନଙ୍କୁ ପ୍ରଣାମ କରୁଛି, ଯେ ଭଗବାନ ରୋଷେଇ କରୁଛି ବାସନ ମାଜୁଛି, ସିଏ କହୁଛି ମୋତେ କ'ଣ ମିଳିବ, କିନ୍ତୁ ମାନବ ସେବା କରିବା ଲୋକ ମଦମାଂସକୁ ମଦମାଂସ ଖାଉଥିବା ଲୋକକୁ ଦୁଇ ଦିନ ସେବା କରି ସିଏ କହୁଛି ମୋତେ ନିଶ୍ଚିତ ଫଳ ମିଳିବ। ଭଗବାନଙ୍କର ଭକ୍ତିରେ ସବୁଠୁ ବଡ଼ ଦୋଷ ହେଲା ଆମର ବିଶ୍ୱାସ ପ୍ରଭୁଙ୍କ ପ୍ରତି ନାହିଁ, କିମ୍ବା ପ୍ରୋସିଜର ପ୍ରତି ନାହିଁ, ଏ ପରମ୍ପରାର ଶିକ୍ଷା ପ୍ରତି ଆମର ନାହିଁ, ସେଥିପାଇଁ ଗୁଣ ପ୍ରଭାବଟା ଧରିକି ରଖୁଛି, ଗୁଣଟା ଜାବୁଡ଼ି ଧରୁଛି ନା, ଆଉ ଭକ୍ତି କ'ଣଟା କରେ ନାହିଁ, କେବେ ନାହିଁ, ଭଗବାନ ଅକୃତଜ୍ଞ ନୁହନ୍ତି, ଅକୃତଜ୍ଞ ହୃଦୟରେ କେବେ ଭକ୍ତି ହୁଏ ନା, ଆଉ ଭଗବାନ କେବେ ଅକୃତଜ୍ଞ ନୁହନ୍ତି। ଗୋଟେ ଜୀବ ସବୁବେଳେ ଚିନ୍ତା କରିବ ମୁଁ ଆଜି ଭକ୍ତ ହେଇଛି, ଯେତିକି ସୁଖ ରହିଛି କାହା ପାଇଁ ରହିଛି, ପ୍ରଭୁଙ୍କର ନା, ପ୍ରଭୁ ମୋତେ ଚାହିଁଛନ୍ତି, ଅକୃତଜ୍ଞ ଯାହାର ହୃଦୟ ଅକୃତଜ୍ଞ ହେଇଗଲା ସେଠି ଭକ୍ତି ଆଉ ମହାରାଣୀ ରହିବେନି, ଅକୃତଜ୍ଞ ହୃଦୟରେ ଭକ୍ତି ମହାରାଣୀ ରହିବେନି, ଗୁରୁ ବୈଷ୍ଣବଙ୍କ ପ୍ରତି ଅକୃତଜ୍ଞତା, ଉପକାରୀଙ୍କ ପ୍ରତି ଅକୃତଜ୍ଞତା, ଯେଉଁମାନେ ତୁମକୁ ସାହାଯ୍ୟ କରିବେ ତାଙ୍କ ପ୍ରତି ଅକୃତଜ୍ଞତା, ସେଟା ଭଲ ନୁହେଁ। ଓଡ଼ିଆରେ ଗୋଟେ ନାହିଁ, ଓଡ଼ିଆ ନା ଇଂଲିଶ ହିନ୍ଦୀରେ କୁହନ୍ତି ଧୋକାଦାର, ଧୋକା ଦେବା ସବୁ, ଏଇଟା ଜଣେ ଭକ୍ତ ସବୁବେଳେ ଚିନ୍ତା କରିବା ଦରକାର ମୋର କେମିତି ସମୟ ଶକ୍ତିଟା ପ୍ରଭୁଙ୍କ ସେବାରେ ଯାଉ, ନହେଲେ କେବେ ହେଲେ ସମୟ ଶକ୍ତି ତୁମେ ଅଟକେଇ ରଖିପାରିବନି, ମାୟା ନିଜ ସୁଖରେ ଲାଗିଯିବ, ନହେଲେ ପ୍ରାଇଭେଟ ହାପିନେସ୍, ନହେଲେ ପବ୍ଲିକ ହାପିନେସ୍ରେ ଲାଗିଯିବ, ହେଲେ ଭକ୍ତିର ବିରୋଧ ହେଇଗଲା, ପୁଣି ବ୍ୟଭିଚାରୀ ଦୋଷ ଆସିଗଲା, ଗୁଣ ପ୍ରବେଶ କରିଯିବ। ସେଥିପାଇଁ ଯେହେତୁ ସଂସାର ଭିତରେ ରହିଛି, ଆମେ ଯେଉଁ ଯେଉଁ କାର୍ଯ୍ୟ କରୁଛେ ସବୁ ଭଗବତ ଭକ୍ତିର ଠାକୁର ଲେଖିଲେନି କ'ଣ, ତୁମାର କାର୍ଯ୍ୟରେ ତରେ ଉପାର୍ଜିବ ଧନ, ତୁମାର ସଂସାର ତୁମାର ସଂସାର ଭାର କରିବ ବହନ। ଇଏ ମୁଁ ଯୋଉ ଚାକିରି ବାକିରି କରୁଛି, ଯୋଉ ବିଜନେସ କରୁଛି, ଏଇଟା କାହାର ଭାବିଲେ, କାହା ପାଇଁ କରୁଛ, ଆମ ପୁଅ ଆଉ ପୁଅ, ନାଇଁ ନାଇଁ ନାଇଁ, ସେ ପରିବାରଟା ହଉଛି ଭଗବାନଙ୍କ ଏଇଟା ଯଦି କରିପାରିଲ ତାହେଲେ ସୁଖ ମୋର ଏଥିରେ କ'ଣ ପିଲା ଛୁଆ ଭଗବାନଙ୍କର ମୋର ଯଦି ତୁମାର ଉପାର୍ଯ୍ୟ ତୁମାର ସେବା ତରେ ଉପାର୍ଜିବ ଧନ ମୁଁ କାହିଁ ଟଙ୍କା ପଇସା ରୋଜଗାର କରୁଛି ତୁମ ସେବାଟା ଟିକେ କରିବା ପାଇଁ ଆଉ ତୁମାର ସଂସାର ଭାର କରିବ ବହନ ସଂସାର ଭାରଟା ଆମକୁ କ'ଣ ଭଗବାନଙ୍କୁ ଛାଡ଼ିଦେଲେ ସଂସାରଟା ଗୋଟେ ଭାର ଆଉ ଭଗବାନ ରହିଲେ ସେ ସଂସାରଟା କାହାର ଭଗବାନଙ୍କର ତ ସେଠି ସ୍ତ୍ରୀ ପୁତ୍ରର ସେବା ବୈଷ୍ଣବ ସେବା ସଂସାରଟା କାହାର ନା କୃଷ୍ଣଙ୍କୁ ଦେଇଛି ଏଇଟା କୃଷ୍ଣଙ୍କର ବୈଷ୍ଣବ ପିଲା ସେଇଟା ବହୁତ ଉନ୍ନତ ଜିନିଷ ନା ସ୍ତ୍ରୀ ଛୁଆ ପିଲା ମାୟା କେମିତି ହେଲା ସ୍ତ୍ରୀ ଛୁଆ ପିଲା କେମିତି ମାୟା ହେଲେ ଆମେ ତ ଶରଣାଗତ ପୂର୍ଣ୍ଣ ହେଇଗଲେ ପୂର୍ଣ୍ଣ ଶରଣାଗତ ହେଇଗଲେ ତାଙ୍କୁ ଦେଖିବା ସେ ଭଗବାନଙ୍କର ଅଂଶ ମୁଁ ମୋର ଯୋଉ କର୍ମ ଆଉ କହିଦେଲେ ଆଚ୍ଛା ସ୍ତ୍ରୀ ଛୁଆ ପିଲାଙ୍କୁ ନେଇକି ସଂସାର ଧନ ରୋଜଗାର କରିବା ପୁଣି ତାଙ୍କ କାର୍ଯ୍ୟରେ ବହନ କରିବା ଏତେ ବଡ଼ କଷ୍ଟ ସୁଖ ଦୁଃଖ ଆସିବ କହିଲେ ନାହିଁ ସୁଖ ଦୁଃଖ ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି ମୋର ମୁଁ ସେବା ଉଦ୍ଦେଶ୍ୟରେ କରୁଛି ଭଲ ମନ୍ଦ କ'ଣ ହେଲା ମୁଁ କାହିଁ ବୁଝିହେଉଛି ଏ ପୁଅ ଆଜି ମୂର୍ଖ ହେଇଗଲା ଝିଅ ଆଜି ବା ଆଇପାରିଲାନି ସେ ପୁଅ ଆଜି ବଦମାସ କଲା ମୁଁ କାହିଁ ଏଇଟା ବୁଝିହେଉଛି ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରି ତୁମର ସଂସାର ଆମେ ମୋର ଜଗିକି ବସିଛି ବ୍ୟାଙ୍କରୁ ହିଁ ଚୋରି ହେଇଗଲା ସିକ୍ୟୁରିଟି ତାର ଜଗିଥିଲା ବ୍ୟାଙ୍କରୁ ତ ବୁଡ଼ି ମାରି ତାକୁ ଡୁଆ ଡୁରିକି ନେଇଗଲେ ସେ କ'ଣ ଚାକିରି ପଳେଇବି ସିକ୍ୟୁରିଟିର ତା ଜଗିଛି ତୁମର କ'ଣ ଲସ୍ ହେଲା ଲାଭ ହେଲା ଆମେ କାହିଁ ମୁଁ କାହିଁ ବୁଝିବି ଏଇଟା ସଂସାରଟା ତୁମର ଜଣେ ଗୃହସ୍ଥ ସୁଖୀ ହୁଏ ଯେତେବେଳେ ସେ ସବୁ ସ୍ତ୍ରୀ ପୁତ୍ର କନ୍ୟାକୁ ଭଗବାନଙ୍କୁ ଦେଇଦିଏ ଆଉ ସାଧୁ ସୁଖୀ ହୁଏ ଯେତେବେଳେ ସ୍ୱରଟାକୁ ଭଗବାନ ଦେଇଦିଏ ସାଧୁର ଭାଇ ଏଇଟା ଗୋଟେ ବଡ଼ ଗୃହସ୍ଥର ଗୃହ ଆଉ ଗୃହ ସମ୍ବନ୍ଧୀ ବସ୍ତୁ ଯେତିକି ବାଧକ ସାଧୁର ଦେହ ଦୈହିକ ଦେହଟା ଅଧିକ ସମ୍ବନ୍ଧ ମୋର ମା ମୋର ବାପା ମୋର ଦେଶ ସେତିକି କଷ୍ଟ ସେ ତା ଦେହଟାକୁ ଭଗବାନଙ୍କୁ ଦେଇଦେବ ଏଇଟା ହଉଛି ଆପଣଙ୍କ ବିବାହ ନ ହବାଟା ଗୋଟେ ସମସ୍ୟାର ସମାଧାନ ନୁହେଁ କି ବିବାହ ହବାଟା ସମସ୍ୟାର ସମାଧାନ ନୁହେଁ ପ୍ରଭୁଙ୍କୁ ନିଜର କରିବା ହଉଛି ସମସ୍ୟାର ସମାଧାନ ଗୁଣ ପ୍ରଭାବରୁ ମୁକ୍ତ ହବ ନହେଲେ ତ ଗୁଣ ରହିଲା ମାନେ ତ ଏଇ ପ୍ରଭାବଟା ସବୁ ଆସିବ ଆଉ ଗୁଣ ଏସେ ଲେଖିଲେ ନା ମାୟାମୟମ୍ ଗୁଣ ସମ୍ପ୍ରବାହ କେତେ ସୁନ୍ଦର ଶବ୍ଦ ସମ୍ପ୍ରବାହ ସମ୍ୟକ ଭାବରେ ପ୍ରବାହ ଚାଲିଛି ପ୍ରତି କ୍ଷଣରେ ବା ଗୁଣର ପ୍ରବାହ ଚାଲିଛି ଗୋଟେ କ୍ଷଣ ତ ମନ ଭଲ ହେଇଥିବ ପୁଣି ଗୋଟେ କ'ଣ କିଏ କହିଦେଲା ପୁଣି ପୋଷିଗଲା ନା କ'ଣ ଭାବିଲୁ ଏଠି ଯାଇ ଘରେ ପଶୁଥିବ ଗୋଟେ ଭଲ ମନରେ ଯାଇଥିବ କହିଲା କିଏ କ'ଣ ଗୋଟେ କହିଦେଲା ସାଙ୍ଗେ ସାଙ୍ଗେ ବିଚଳିତ ଆରେ ଏମିତି କ'ଣ ଗୋଟେ ହେଲା ଏମିତି ସେଟା ଗୁଣର ବା ଏ ସ୍ଥିର ହବାକୁ ପଡ଼େ ଭକ୍ତି କରୁଥିଲେ ଶକ୍ତିଟା ଆମର ଭଗବାନଙ୍କ ଶକ୍ତିରେ ଥିଲେ ସେଗୁଡ଼ାକ ସବୁ ଆଉ ଆମର ଭକ୍ତିଟାକୁ ଆଉ ବିଚଳିତ କରିବନି ଆମର ସ୍ୱଭାବଟାକୁ ବିଚଳିତ କରିବନି ନହେଲେ ଗୁଣର ପ୍ରଭାବଟା ରହିଛି ସମ୍ପ୍ରବାହ ସମ୍ୟକ ଭାବରେ ପ୍ରଭାବିତ ହେଉଛି ତୁମେ ଯୁଆଡ଼େ ଯାଉନା ଦେଖିବ ତୁମେ ଗୋଟେ ଭଲ ମନରେ ଯାଉଥିବ ଏ ତୀର୍ଥ ଦେଖୁନା ବୃନ୍ଦାବନ ଯାଉଥିବ ତୁମେ ଟ୍ରେନ୍ରେ ବସୁ ଝଗଡ଼ା ଆରମ୍ଭ ହେବନି ତୁମ ସିଟ୍ ପାଖରେ ଆଉ ଗୋଟେ ଲୋକ ଜବରଦସ୍ତି ହେ ମୋ ସିଟ୍ରୁ ଉଠ ତାକୁ ଉଠଣା ଘୋଷରା କରି ଲୋକ ଉଠଉଥିବେ ମୁଁ ଯାଇଛି ଭକ୍ତମାନଙ୍କ ସାଙ୍ଗରେ ଯୋଉ ଆମର ଶ୍ରୀପାଦ ମହାରାଜଙ୍କର ଆମର ବୁଝୁଥିବା ଶ୍ରୀପାଦ ମହାରାଜଙ୍କ ତୀରହତି ମୁଁ ସେ ଯାଏ ମୁଁ ସେ ଚିନ୍ତା କରିକି ଯାଏ ତୁ ଯାଉଛୁ ବୃନ୍ଦାବନ କିନ୍ତୁ ଟ୍ରେନ୍ରେ ଉଠୁଠୁ ଝଗଡ଼ା ଆଗେ ଦେଖ ଗୁଣର ପ୍ରଭାବ କେମିତି ସୀତା ଯୋଉ ବସିଥିବ ଛୁଆକୁ ବସିଥିବ ନା ଚାରିଜଣ ଏଇଟା ତିନି ଜଣ ସିଟ୍ ଚାରିଜଣ ବସି ହେବନି କି ଇଏ ଭକ୍ତ ତାକୁ ଉଠଉଥିବେ ଏ କାହିଁ ଝଗଡ଼ା କରୁଛ ଗୁଣ ପ୍ରଭାବ ସବୁଆଡ଼େ ସମ୍ପ୍ରବାହ ତୁମକୁ କେତେବେଳେ ଛାଡ଼ିବନି ଗୁଣର ପ୍ରଭାବ ପ୍ରସାଦ ପାଇଁ ବସିଥିବ କିଏ କ'ଣ ସେ ଗୋଟେ ଆଇଟମ୍ ଦେଲାଣି ହେ ରାଗି ଗଲା ସାଙ୍ଗେ ସାଙ୍ଗେ ଯିବୁ କ'ଣ କରିଦେବ ତୁ କ'ଣ ଟିକେ ଓଲଟା କରିଦେଲା ଗୁଣ ଛକି ଛକି ରହିଯିବ ଭିତରେ ତିନିଟା ଗୁଣ ଭିତରେ ସବୁବେଳେ ଯିବ ରହୁଛି ତା ସବୁବେଳେ ବିଚଳିତ ଅବସ୍ଥା ଚାଲିଛି ନାଇଁ ତାକୁ ସ୍ଥିର ହବାକୁ ବ୍ୟଭିଚାରୀ ଯେପର୍ଯ୍ୟନ୍ତ ତାର ଶ୍ରବଣ କୀର୍ତ୍ତନ ସେବା ତାକୁ ଫୁଲ୍ ଏନ୍ଗେଜମେଣ୍ଟ ସେ ନ ରହୁଛି ଗୁଣ ପଶିବ ଗୁଣ ପଶିଲା ମାନେ ତମେ ବିଚଳିତ କରିବ ଆଉ ତାକୁ ଦୋଷ ଦେଇ ତାକୁ ଦୋଷ ଦେଇ କ'ଣ ଲାଭ ଅଛି ସାଧୁମାନେ ସେଥିପାଇଁ କାହାକୁ ଦୋଷ ଦିଅନ୍ତିନି ସେ ନିଜ କର୍ମଫଳକୁ ଦୋଷ ଦିଅନ୍ତି ଆମ ନିଜ ସେଥିପାଇଁ ନିଜେ କହିଲେନି ଆପଣା କର୍ମ ଫଲେ ଆପଣ ଡୁବିଲୁ ଆପଣ ନାଭୁଛି ଆମ ମୋ କର୍ମ ଫଳରୁ ମୁଁ ଡୁବୁଛି ଭଗବାନ ଭଜନ କରିପାରୁନି ଭକ୍ତିର ଯେଉଁ ଶକ୍ତିଟା ଭଗବାନଙ୍କର ଭଜନର ଯେଉଁ ଶକ୍ତିଟା ଏଇଟା ଗୁଣ ପ୍ରଭାବ କେବଳ ରୋକିପାରିବ ସେବା କରିବା ସବୁବେଳେ ଫୁଲ୍ ଏନ୍ଗେଜମେଣ୍ଟ ରହେ ସବୁବେଳେ କୃଷ୍ଣ କାରଣ ସବୁବେଳେ ମନେ ରଖିବାକୁ ପଡ଼ିବ ଭୁଲ ଠିକ୍ ନେଇକି ଆମେ ଜଗତରୁ ଯିବାନି ସିଏ ଭୁଲ କଲା ସିଏ ଠିକ୍ କଲା ଏଇଟା ଠିକ୍ ଭୁଲ ଗୋଟିଏ ଜିନିଷ ନେଇକି ଆମେ ଜଗତରୁ ଯିବା ଅନ୍ତକାଳେ ଅନ୍ତକାଳେ ଚମାମେ ସ୍ମରଣ ମୁକ୍ତ କଳେବର କଳେବର ଛାଡ଼ିବା ପୂର୍ବରୁ କୃଷ୍ଣଙ୍କୁ ଚିନ୍ତା କରିବାକୁ ପଡ଼ିବ ଭୁଲ ଠିକ୍ ଏଇଟା ଭଲ ଏଇଟା ମନ୍ଦ କିଛି ନାହିଁ ଆଇଆକୁ ନେଇକି ଯିବା କି ଆମେ ଆମେ ଜଗତରେ ବହୁତ ଭଲ କରିଥିଲେ ବି ଆମେ କ'ଣ ତାକୁ ନେଇକି ଯିବା କି ଆମକୁ ବହୁତ ବଡ଼ ସାର୍ଟିଫିକେଟ୍ ଆମକୁ କୃଷ୍ଣଙ୍କୁ ମନ ଭିତରେ ରଖିବାକୁ ପଡ଼ିବ ଭୁଲ ଟିକେ ମନ ଭିତରେ ରଖିଲେ ଭକ୍ତି ହେବନି କାରଣ ଜଗତର ଭୁଲଟା କିଛି ଲୋକ କରିବେ, ଠିକ ବି କିଛି ଲୋକ କରିବେ, ଏଇଟା ଚାଲିଥିବ, ଏଇଟା ଜଗତରେ ଚାଲିବ, କିଛି ରୋକିପାରିବାନି। ନିଜେ କେମିତି ଆମେ ଭକ୍ତି କରି କୃଷ୍ଣଙ୍କୁ ଆମ କାରଣ ଚବିଶ ଘଣ୍ଟା ଆମ କୃଷ୍ଣ ମହାପ୍ରଭୁ କଣ କଲେ, ଚବିଶ ଘଣ୍ଟା ଅହର୍ନିଶ ଚିନ୍ତା କୃଷ୍ଣ ବୋଲ ହବ। ତାହେଲେ ଖାଲି ଚିନ୍ତା କହୁନାହାନ୍ତି, ଦିଟା କଥା କହୁଛନ୍ତି, ଚିନ୍ତା ବୋଲ, ଭଗବାନଙ୍କ କଥା କୁହ, ସବୁବେଳେ ଭଗବାନଙ୍କର ନାମ କର ଆଉ ଚିନ୍ତା କର, ଅହର୍ନିଶ ଅହର୍ନିଶ ଦିନ ରାଶି ମାନେ ଚବିଶ ଘଣ୍ଟା, ଚବିଶ ଘଣ୍ଟା ଷୋହଳ ମାଳଟା ଏପଟା, ଏଟା ଷୋହଳ ମାଳଟା ମିନିମମ ପ୍ରବାଦ କୁହନ୍ତି, ଏଇଟା ମିନିମମ ରାଉଣ୍ଡ। ସବୁବେଳେ ମୁଁ ଚିନ୍ତା କରିବା ପଡ଼େ, ସେବା ବି କରୁଛେ ଭଗବାନଙ୍କର ଶୁଣିବା। ଆଜିକାଲି ତ କେତେ ଫେଭରେବୁଲ ଜିନିଷ ହେଇଗଲା, ଜଣେ ଜଣେ ତାର ମୋବାଇଲରେ ଭଜନ ଶୁଣିପାରିବ, କଥା ଶୁଣିପାରିବ, ମହାମନ୍ତ୍ର ଶୁଣିପାରିବ। ଆଗରୁ କ'ଣ ଥିଲା, ଆଗରୁ ସାଧୁମାନଙ୍କ ପାଖରେ କିଛି ନଥିଲା, ସେଠି ଦେଖୁଣ ଗାଁ ଗହଳିରେ ବଡ଼ ବଡ଼ ମାଇକ୍ ଲଗେଇ ଦେଇଥିବେ, ମାଇକ୍ ଦେଲା ଆସିଲା, ମାଇକ୍ ଥିଲା ନା, ଆଉ ମାଇକ୍ ଲଗେଇ ସବୁ କାମ କରନ୍ତି, ଲୋକମାନେ ଶୁଣନ୍ତି, ସେବା କରନ୍ତି ଠାକୁରଙ୍କର। ଆଜିକାଲି ତ ବହୁତ ସୁନ୍ଦର ସବୁ ସୁବିଧା ହେଇଛି, ଜଣେ ଯେଉଁ ସ୍ଥିତିରେ ରହୁଛି ତାକୁ ସବୁବେଳେ ଗୋଟିଏ ଜିନିଷ ମନେ ରଖିବାକୁ ପଡ଼ିବ, ଠିକ ଭୁଲ ଭଲ ମନ୍ଦ ଏ ଜଗତରେ ଅଛି, ଥିଲା ରହିବ, କେବେ ତୁମେ ଆଭଏଡ୍ କରିପାରିବନି। ଆମେ ଦେଖି ଦେଖି ଆସୁଛୁ, ଆଉ ଆମେ ହିଷ୍ଟ୍ରିଗୁଡ଼ା ଯେଉଁ ପଢ଼ୁଛେ ତଳେ, ଆମେ ସବୁ ଦେଖି ଦେଖି ଆସୁଛୁ, ଭକ୍ତିନ ଠାକୁର ସମୟରେ କ'ଣ ହଉଥିଲା, ପ୍ରାକ୍ଟିକାଲ ପ୍ରବନ୍ଧ ସମୟରେ ତ ଆମେ ଯାହା ପଢ଼ୁଛୁ ଦେଖିନୁ, ଗୁରୁଦେବ ସମୟରେ ଆମେ ଦେଖି ଆସୁଛୁ, ସେ ସେଇଭଳିଆ ବର୍ତ୍ତମାନ ଯେମିତିଆ ଏଇ କିଛି ଭୁଲ କରିବେ, କିଛି ଠିକ କରିବେ, ଇଏ ଏହା କହିଲା, ସେ ସେୟା କହିଲା, ମ୍ୟାନେଜମେଣ୍ଟରେ ପ୍ରୋବ୍ଲେମ, ଏଇଟା ସବୁବେଳେ ରହିବ, ଏଇଟା ଥିଲା ରହିବ, କାରଣ ଗୁଣ ପ୍ରଭାବଟା ରହିଛି ନା, ଯିଏ ଭକ୍ତ କରୁଛି ସେ କ'ଣ ନିର୍ଗୁଣ ଭକ୍ତ କି, ସେ ଆସିବମାନେ କିଛି ଏଠି ପ୍ରୋବ୍ଲେମ ତିଆରି ହେବ। କରିବା କ'ଣ ତାହେଲେ, ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ ଗୁଣ ପ୍ରଭାବରୁ ମୁକ୍ତ ହେବା ପାଇଁ, ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବା, ମୋତେ ସେବାରେ ଆପଣ ଲଗାନ୍ତୁ, ଆପଣ ମନ ଭିତରେ ରୁହନ୍ତୁ, କାରଣ ଆମକୁ ସବୁବେଳେ ଗୋଟେ ଷ୍ଟେପ୍ ପାଇଁ ପ୍ରିପେୟାର ହେବାକୁ ପଡ଼ିବ, ମୁଁ ସ୍ୱର ଛାଡ଼ିବା ପୂର୍ବରୁ କୃଷ୍ଣ ମନ ଭିତରେ ରହିବାର ଅଛି, ମୋ ମନ ଭିତରେ ଆଉ କେହି ନ ରୁହନ୍ତୁ, ନା ପିତା ନା ମାତା ନା ଦେଶ ନା ଚେଲା ନା କେହି ମୋ ମୁଣ୍ଡ ଭିତରେ ରୁହନ୍ତୁ। ଯେ ଗୁରୁଜୀ ହଁ ଲକ୍ଷେ ଚେଲା କଲେ ଯେ ମୃତ୍ୟୁବେଳେ ଚେଲାଙ୍କୁ ଚିନ୍ତା କରିକି ଯିବ ନାହିଁ, କେବଳ ସେ କୃଷ୍ଣଙ୍କୁ, ସବୁ କେବଳ ସେ ମୋ ମୁଣ୍ଡ ଭିତରେ ରୁହନ୍ତୁ, ଆଉ କେହି ନାହିଁ, ଗୁରୁ ଆଉ କୃଷ୍ଣ ତାଙ୍କର ଚିନ୍ତା, ମହାପ୍ରଭୁ ରାଧାକୃଷ୍ଣ ଗୁରୁ ଆଚାର୍ଯ୍ୟମାନେ ମୋ ମୁଣ୍ଡରେ ରୁହନ୍ତୁ, ଆଉ କିଛି ଜଗତର ସୁଖ ଦୁଃଖ ଭଲ ମନ୍ଦଟା ମୋ ମୁଣ୍ଡରୁ ପଳାଉ। ଯଦି ଏତିକି ନ ବାହାର କରିପାରିବା ଭକ୍ତି କେବେ କରିପାରିବା ନା, ତାକୁ ଏଇଟା ମୁଣ୍ଡକୁ ନ ପଶିବା ପାଇଁ ଆମକୁ ନିଜକୁ ପ୍ରୋଟେକ୍ସନ୍ ଦେବାକୁ ପଡ଼ିବ, ଏଇ ଅବ୍ୟବଚାରୀ ସବୁବେଳେ ଭକ୍ତିରେ ଲାଗିକି ରହିବାକୁ ପଡ଼ିବ, ସେବାରେ ନାମରେ। ମୁଁ ନୂଆ ବ୍ରହ୍ମଚାରୀ ହେଇଥିଲି, ସେ ଗୁରୁଦେବ ଚାଲିଗଲେ, ଆମେ 92 ଜନ୍ କଲୁ, 96 ଗୁରୁଦେବ ପଳେଇଲେ, ତାପରେ ସମଠ ମନ୍ଦିର, ଆମେ ସବୁ ଦେଖି ବିଚଳିତ ହେଇଯାଉ, ଆରେ କଣ ଏସବୁ ଭଗବାନଙ୍କୁ ଭକ୍ତି କଣ କରିବା ଏମିତି ହଉଛି। ସେ ଆମର ପୂଜ୍ୟପାଦ ଶୁଭ କୁମାର ଯେ ଏବେ ବୟସ ହେଇଗଲାଣି, ସେ ତ ଆସିଥିଲେ, ସେତେବେଳେ ମୁଁ ତାଙ୍କୁ ନୂଆ ଭକ୍ତ ଥିଲେ ପଚାରିଥିଲି, ମାନେ ମହାରାଜ ମୋତେ କାହିଁ କ'ଣ କଲେ ଭଲ ହବ, ମୋତେ କାହିଁ ପଢ଼ିବା ପାଇଁ ବହୁତ ଇଚ୍ଛା ହଉଛି। କହିଲେ ଦେଖ ବ୍ରହ୍ମଚାରୀ ଜୀବନ ତୁମେ ଗୋଟେ କାମ କର, ଆରେ ସେମାନେ ସବୁ ବ୍ରହ୍ମଚାରୀ ରହୁଛନ୍ତି ଜାଣିଛ ନା, ତୁମକୁ ଯେଉଁ ଜିନିଷଟା ଭଲ ଲାଗୁଛି ଅଲଗା ଷୋଳମାଳ ଜପ କରିଦେଉଛ କର, ଠିକ୍ ସେ ଜପଟା କର, ଯେଉଁ ଜିନିଷ ତୁମକୁ ଭଲ ଲାଗୁଛି ସେଥିରେ ତୁମେ ଆଗେ ଏନ୍ଗେଜମେଣ୍ଟ ଫୁଲ୍ ନେଇଯାଅ, କାହିଁ ସମୟଟାକୁ ପାସ୍ କରେଇ ଦିଅ, ତୁମକୁ ଭଲ ଲାଗୁଛି କ'ଣ, ମନ୍ଦିର ଯିବା ଆମେ ସେବା କରିବା ନା, ଯେଉଁ ସମୟଟା ବଳି ତୁମକୁ ପଢ଼ିବା ପାଇଁ ଭଲ ଲାଗୁଛି ମୋତେ ପଢ଼ିନେବ, ତୁମ ଜପ କରିବା ପାଇଁ ଅଧିକା ଭଲ ଲାଗୁଛି ଜପ କର ଅଧିକା, ଯେଉଁଟା ତୁମକୁ ଅଧିକା ଭଲ ଲାଗୁଛି ସମୟ ଯେତେବେଳେ ମିଳୁଛି ତୁମେ ସେଇଟାକୁ କରିନିଅ, କାରଣ ତାଦ୍ୱାରା କ'ଣ ଲାଭ ହବ, ସେଇ ଅଙ୍ଗ ଦ୍ୱାରା ପୁଣି ତୁମେ ଲାଷ୍ଟକୁ ଆସିକି ପହଞ୍ଚିବ କେଉଁଠି, ସେ ନାମଙ୍କ ପାଖରେ, କାରଣ ସବୁ ଅଙ୍ଗ ଯେତେ ଅଛି ସେବା ଜଣଙ୍କୁ ଭଲ ଲାଗୁଛି, ସେ ସେ ପ୍ରୀତିପୂର୍ଣ୍ଣ ଭାବରେ ସେବା କରୁନବୁ, ତାର ଦେଖିବ ସେ ସେବାଟା ଫଳ ଦେବ, ନାମ କଲାବେଳେ ତା ମତେ ସ୍ଥିର ହବ, ସବୁ ଅଙ୍ଗର ନାମ ସେ ପ୍ରଭୁଙ୍କ ସହିତ ସମ୍ପର୍କ ରହିଛି, କାରଣ ଆମେ କରିବା କ'ଣ, ଆମ ସାଧନ ହେଲା କ'ଣ, ନାମ ନାମ ସାଧନ ନାମର, ଯାହାକୁ ଯେଉଁ ଅଙ୍ଗ ଭଲ ଲାଗୁଛି କିନ୍ତୁ ସେ ସୁସ୍ଥ ଭାବରେ ଅଲଗା ଉଦ୍ଦେଶ୍ୟ ନ ରଖି କରିବା ଦରକାର, ଏଟା ପ୍ରଭୁଙ୍କର, ଏଣୁ ଶ୍ରବଣ ଭଲ ଲାଗୁଛି ହଉ ସେ ଶୁଣୁ, ସେଇଟା ଦିନେ କୀର୍ତ୍ତନରେ ସାହାଯ୍ୟ କରିବ, କାରଣ ଆମେ ଆମେ ତ ସ୍ୱରରେ ରହିଛେ, ସଂସ୍ଥା ରହିଛେ, ସବୁକିଛି ସେବା ଆମେ ଆମର ଯାହା କୁହନ୍ତି ଶକ୍ତି ହିସାବରେ ଶୃଙ୍ଖଳା ହିସାବରେ ଆମେ ସେବା କରିବା, କିନ୍ତୁ ଯେତେବେଳେ ଏକ୍ସଟ୍ରା ଟାଇମ୍ ଆମକୁ ମିଳୁଛି, ଅଧିକା ସମୟ ମିଳୁଛି, ପ୍ରତ୍ୟେକ ଭକ୍ତ କି ସମୟ ଅଛି, ସେ ସମୟ ଭିତରେ ସେ ଗୋଟେ ପର୍ଟିକୁଲାର ତାର ରୁଚି ଯେଉଁଟା ସେ ସେଥିରେ ଅଧିକା ଲାଗିବା ଦରକାର, ଭକ୍ତିରେ ଭକ୍ତିରେ ତାକୁ ଶ୍ରବଣ ଭଲ ଲାଗୁଛି ଶ୍ରବଣ କର, ଜପ ଅଧିକା ଭଲ ଜପ କରାଯାଉ, ସେବା ଭଲ ଲାଗୁଛି ଠିକ ଅଛି ସେବା ତୁମେ ଭଗବାନଙ୍କର କରିଲିଅ, ସମୟଟାକୁ ବ୍ୟବହାର କର, କିନ୍ତୁ କାହିଁକି ନା ଗୁଣର ପ୍ରଭାବଟାକୁ ରୋକିଦିଅ, ଆଗେ ଗୁଣଟା ଯେଉଁ ପଶି ଆସୁଛି ତାକୁ ରୋକ, ଆପଣ ସେଇଟା ରୋକି ହେଇଗଲେ ତୁମେ ନାମଟା ଠିକସେ କରିପାରିବ, ନହେଲେ ଜଗତର ଗୁଣ ପ୍ରଭାବକୁ ଆମେ କ'ଣ କ'ଣ ଯେକୌଣସି ବ୍ୟକ୍ତି ଭକ୍ତିକୁ ଆସୁ ତାର କିଛି ଦୋଷ ରହିବ, କାରଣ ଗୁଣ ପ୍ରଭାବ ରହିବ, ମୁକ୍ତ ନହେଲା ପର୍ଯ୍ୟନ୍ତ ଆମକୁ ତ କେବେ ହେଲେ ଗୁଣାତୀତ ପୁରୁଷ ଆମେ ହେଇପାରିବାନି, ଅବ୍ୟବିଚାରୀ ଭକ୍ତି ଆମେ କରିପାରିବାନି। ସେଥିପାଇଁ ଭଗବାନ ବ୍ରହ୍ମଭୂତ ଅବସ୍ଥା କହିଲେ ସ ସ ଗୁଣାନ୍ ସମତିତା ବ୍ରହ୍ମ ଭୂୟାୟ କଳ୍ପତେ। ତାପରେ କହିଥିଲେ ବ୍ରହ୍ମଭୂତ ପ୍ରସନ୍ନାତ୍ମା, ବ୍ରହ୍ମଭୂତ ସ୍ଥିତି ଜାଣିଯିବ। ଆମର ତ ପ୍ରଶିଷ୍ଟା ବଡ଼ ସୁନ୍ଦର, କିନ୍ତୁ ଭଗବାନଙ୍କୁ ଅନ୍ତରଙ୍ଗ ଭାବରେ ଯଦି ଭଗବାନ ଜଣେ ପ୍ରାର୍ଥନା ନ କରେ, ଗୁରୁ ବୈଷ୍ଣବଙ୍କୁ ଗୁରୁଙ୍କୁ ସବୁବେଳେ ଆଗେ ଗୁରୁଙ୍କୁ, ପରମ୍ପରା ଆଚାର୍ଯ୍ୟଙ୍କୁ, ମହାପ୍ରଭୁଙ୍କୁ, ଗୁରୁଙ୍କୁ ପ୍ରାର୍ଥନା ନ କରିବ, ଜଗତରେ ଭକ୍ତି କରିବାରେ ସହଜ ନୁହେଁ। କାରଣ ସବୁଆଡ଼େ ତୁମକୁ କ'ଣ ଅଛି, ପ୍ରତିକୂଳ ଜିନିଷଟା ଅଛି, ସରଟା ତୁମର ପ୍ରତିକୂଳ, ପୁଣି ସଙ୍ଗ ଆ ଜଗତର ଗୁଣ ପ୍ରଭାବ ରହିଛି, ପ୍ରୋଟେକ୍ସନ କ'ଣ? ସେଥିପାଇଁ ପ୍ରାୟ ସାଧୁମାନେ ସବୁ ନିରାଶ ହେଇଯାନ୍ତି, ଫ୍ୟୁଚର କ'ଣ ଅଛି, ଫ୍ୟୁଚର କ'ଣ, ଫ୍ୟୁଚର କୃଷ୍ଣ ତୁମେ ଗୋଟେ ଭବିଷ୍ୟତ ଚିନ୍ତା, କେଉଁଠୁ ରହିବି କ'ଣ କରିବି, ଏଇ ଚିନ୍ତା କାହିଁକି ଆସିବ? ତୁମେ କାହା ପାଖରେ ରହୁଛ ନା କୃଷ୍ଣ ପାଖରେ ରହିବା ପାଇଁ ଚେଷ୍ଟା କର, ସ୍ଥାନରେ କାହିଁ ରହିବା ପାଇଁ ଚେଷ୍ଟା କରୁଛ? ତୁମେ ଭଗବାନ ପାଖରେ ରହିବା ପାଇଁ ଚେଷ୍ଟା କର, ଜାଗାର ନାହିଁ, ଆମେ ଏଇ ଜାଗାର ନାହିଁ, ଆମେ କୃଷ୍ଣ ପାଖରେ ରହିବୁ, ଯେଉଁଠି କୃଷ୍ଣ ଗୁରୁ ଅଛନ୍ତି, ସେବା ମିଳୁଛି, ସେଇଠି ଆମେ ରହିବା, କ'ଣ ଅସୁବିଧା? ସ୍ଥାନ ସହିତ ଆମର ସମ୍ପର୍କ କିଛି ନାହିଁ, ଯେଉଁଠି ଭଗବାନଙ୍କର ଯେଉଁଠି ରହିବେ, ଯେମିତି ଗୋଟେ ଓଡ଼ିଆର ନାହିଁ, ଢିଙ୍କି ସ୍ୱର୍ଗକୁ ଗଲେ ଧାନ କୁଟିବ, ଯେଉଁଠି ଗଲେ ଆମେ ସେବା କରିବା, ଅସୁବିଧା କ'ଣ ହେଉଛି? ମୋତେ କିନ୍ତୁ କୃଷ୍ଣଙ୍କୁ ମନ ଭିତରେ ରଖିବାକୁ ପଡ଼ିବ, ଏଇଟା କିନ୍ତୁ ମନ ନ ରଖିପାରିଲେ ଭଜନଟି ଠିକ୍ ସେ ହବନି। ଆପଣ ମୃତ୍ୟୁ ପୂର୍ବରୁ କ'ଣ ଚିନ୍ତା କରିକି ଯିବା, ଭକ୍ତ ହେଲେ କ'ଣ ଚିନ୍ତା କରିବେ, ଗୁଣ ପ୍ରଭାବକୁ ରୋକିବାକୁ ପଡ଼ିବ। ଆଉ ସେବା ମାଧ୍ୟମରେ, ଶ୍ରବଣ କୀର୍ତ୍ତନ ମାଧ୍ୟମରେ ପୂର୍ଣ୍ଣ ଫୁଲ୍ ଏନ୍ଗେଜମେଣ୍ଟ, ସ୍ପିରିଚୁଆଲ ଲାଇଫ୍ ଗୋଟେ ଏମିତି, ଏଠି ରିଲାକ୍ସ ନାହିଁ, କିଛି ସମୟ ମୁଁ ଯିବି, କିଛି ସମୟ କରିବି ନାହିଁ, ଏସବୁ ଜିନିଷ କିଛି ନାହିଁ, ଫୁଲ୍ ଏନ୍ଗେଜମେଣ୍ଟ। ସେଥିରେ ଦେଖ, ଯେଉଁମାନେ ବଡ଼ ସିଷ୍ଟମେଟିକାଲ ସବୁ ବଡ଼ ବଡ଼ ଅଫିସର, ବଡ଼ ବଡ଼ ସାଇଣ୍ଟିଷ୍ଟ, ସେମାନଙ୍କର ସବୁ ଡେଲି ଡାଇରୀ ମେଣ୍ଟେନ୍ କରନ୍ତି, ସେମାନେ ଦେଖୁନା ବଡ଼ ବଡ଼ ଡକ୍ଟର ପାଖକୁ ଯେତେ ଟାଇମ୍ ଲେଖା ହେଇଥିବ, ଅଫିସର ମାନେ ଏତିକି ଟାଇମ୍ରେ ଏତିକି ଟାଇମ୍ ବୁଲିବେ, ଏତିକି ଟାଇମ୍ରେ ଏତିକି ଟାଇମ୍ କଥା କହିବେ, ମର୍ଣ୍ଣିଂ ୱାକିଂ ଏତିକି ସମୟ, ଏତିକି ସମୟ ମିଟିଂ, ଏତିକି ସମୟ ତାଙ୍କର ଖାଇବା, ଏତିକି ସମୟ ଶୋଇବା, ଏତିକି ସମୟ ରିସର୍ଚ୍ଚ ପର୍ସନ୍ ମାନେ କ'ଣ ଏମିତି ବୁଲିକି ଗପ ଗପ କରନ୍ତି ନା କ'ଣ, ଗପ ସପ ତାଙ୍କ କଥା ଦେଖିବେନି, ବହୁତ ଲୋକଙ୍କ ସାଙ୍ଗରେ ଅଧିକା କଥାବାର୍ତ୍ତା କରି ତାଙ୍କ ସମୟ ନାହିଁ, ସେ ରିସର୍ଚ୍ଚ ପର୍ସନ୍ ପାର୍ଟିକୁଲାର ଟାଇମ୍ ସବୁ କାମ କରିବେ, ନହେଲେ ତାଙ୍କ ରିସର୍ଚ୍ଚ କରିବେ କେତେବେଳେ? କର୍ମୀ ଲୋକ ତୁମେ ଦେଖୁନା, ଆମେ କର୍ମୀ ଲୋକ ତ ଶିଖିବା କଥା ନା, ଭକ୍ତ କ'ଣ, ଆମେ ଗୋଟେ ରିସର୍ଚ୍ଚ ପର୍ସନ୍, ଆମେ ଆସିଛେ କୃଷ୍ଣଙ୍କୁ ପାଇବା ପାଇଁ, ପୁରା ସିଷ୍ଟମେଟିକାଲ ଆମର ଲାଇଫ୍ ରହିବା ଦରକାର, ହାପାଜିଟ୍ ଲାଇଫ୍ ରହିବା ହେଇପାରିବେନି, ପୂର୍ଣ୍ଣ ଏନ୍ଗେଜମେଣ୍ଟ। କେତେବେଳେ ଯଦି ମୁଣ୍ଡ ଭିତରେ ଅଲଗା ଜିନିଷ ନ ପଶିବ, ତାହେଲେ ଗୁଣ ପ୍ରଭାବ ରୋକିପାରିବା। ଠିକ୍ ଅଛି, ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।